भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 38 अध्याय श्लोक 9। द्रक्ष्यामि नूनं सुखपूर्णनाशिकं द्रक्ष्यामि नूनं सुखपूर्णनाशिकं स्मितावलोकारुणकञ्जलोचनम् स्मितावलोकारुणकञ्जलोचनम् मुखं मुकुन्दस्य गुडाळकावृतम् मुखं मुकुन्दस्य गुडाळकावृतम् प्रदक्षिणं मे प्रचरन्ति वै मृगाः प्रदक्षिणं मे प्रचरन्ति वै मृगाः द्रक्ष्यामि नूनं सुखपूर्णनाशिकम् स्मितावलोकारुणकञ्जलोचनम् मुखं मुकुन्दस्य गुडाळकावृतम् प्रदक्षिणं मे प्रचरन्ति वै मृगाः। द्रक्ष्यामि नूनं सुखपूर्णनाशिकं स्मितावलोकारुणकञ्जलोचनम् मुखं मुकुन्दस्य गुडाळकावृतम् प्रदक्षिणं मे प्रचरन्ति वै मृगा। द्रक्ष्यामि नूनं सुखपूर्णनाशिकं स्मितावलोकारुणकञ्जलोचनम् मुखं मुकुन्दस्य गुडाळकावृतम् प्रदक्षिणं मे प्रचरन्ति वै मृगाः। पठतु। द्रक्ष्यामि नूनं सुखपूर्णनाशिकं स्मितावलोकारुणकञ्जलोचनम् मुखं मुकुन्दस्य गुडाळकावृतम् प्रदक्षिणं मे प्रचरन्ति वै मृगा। ତୁମେ ଆଜି ଆମେ ଆଉ ଇଂଲିଶ କହିବା ଦରକାର ନାହିଁ, ଇଂଲିଶ ଲୋକ ନାହାନ୍ତି କି ଓଡ଼ିଆରେ କୁହ। ତେଣୁ ଇଂଲିଶରେ ଦୁଇଟା ଭାଷାରେ କହିଲେ କଥାଟା ଟିକେ ଠିକ୍ ଭାବରେ ଭାବଟା ଆସୁନାହିଁ, ପ୍ରକାଶ ପାଉନାହିଁ, କିନ୍ତୁ କରିବାକୁ ପଡ଼ିବ, ଦରକାର ପଡ଼ିଲେ ଆଉ କ'ଣ କରିବା। ଯାହା ହଉ, ଆମେ ଗତକାଲି ଯେଉଁ ଶ୍ରବଣ କରିଥିଲେ, ଭଗବାନଙ୍କର ପାଦପଦ୍ମକୁ ଧ୍ୟାନ କରୁଥିଲେ ଅକ୍ରୂର, କେତେ ପାଦପଦ୍ମର ମହିମା ସବୁ ରହିଛି, ଶିବ ବ୍ରହ୍ମା ଇତ୍ୟାଦି ଯାହାକୁ ପ୍ରଣାମ କରନ୍ତି, ଲକ୍ଷ୍ମୀଦେବୀ ଯାହାଙ୍କୁ ପ୍ରଣାମ କରନ୍ତି, ସେହି ପାଦପଦ୍ମ କେତେ ସୁନ୍ଦର ସୁନ୍ଦର ଚିହ୍ନ ରହିଛି ସେ ପାଦପଦ୍ମରେ। ଏହିଭଳି ଭାବରେ ସମସ୍ତ ସମସ୍ତେ କିଛି ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି, ସେ ପାଦପଦ୍ମର ମହତ୍ଵ ରହିଛି ସବୁ। ଏଇଟାକୁ ଗତକାଲି ଆମେ ଶ୍ରବଣ କରୁଥିଲେ, ଆଲୋଚନା କରୁଥିଲେ। ତେଣୁ ବର୍ତ୍ତମାନ ଭଗବାନ ପାଦପଦ୍ମରୁ ଆମେ ଯେତେବେଳେ ଭଗବାନ ଦର୍ଶନ କରିବା, ଏଇଭଳି ଭାବରେ ଦର୍ଶନ କରିବାର ବିଧି ରହିଛି। ପ୍ରଥମେ ପାଦପଦ୍ମ ଦର୍ଶନ ହେବ, ତାପରେ ଆସ୍ତେ ଆସ୍ତେ ଉପରକୁ ଯାଇକି ଭଗବାନଙ୍କ ଅନ୍ତିମରେ ଭଗବାନଙ୍କ ମୁଖକୁ ଦର୍ଶନ କରିବା। ତେଣୁ ବର୍ତ୍ତମାନ ଭଗବାନଙ୍କର ସୁନ୍ଦର ମୁଖକୁ ବର୍ଣ୍ଣନା କରୁଛନ୍ତି ଏଇ ଶ୍ଳୋକରେ, ଯେ ବର୍ତ୍ତମାନ ଭଗବାନଙ୍କର ମୁଖ କିଭଳି, ସେ ମୁଖ ନା ଦ୍ରକ୍ଷାମିନୂନମ୍ ସୁକପୋଳନାଶିକମ୍। ଅପିଚ ଅଦ୍ୟ ଭୁବ ପୃଥିବ୍ୟା ଭାରବତାର ସରି ଅହଂ ନୂନଂ ନିଶ୍ଚିତଂ ସୁକପୋଳ ନାଶିକଂ ଶୋଭନୈ କପୋଳୈ ଗଣ୍ଡଦେଶୌ ନାସିକେ ଚ ଯତ୍ର ତତ୍। ଭଗବାନଙ୍କର ଚିନ୍ତା କରୁଛନ୍ତି ଅକ୍ରୂର, ଅହଂ ମୁଁ ନିଶ୍ଚିନ୍ତ ଭାବେ, ନୂନଂ କଲି ନିଶ୍ଚିନ୍ତ ଭାବରେ ଭଗବାନଙ୍କ ମୁଖ କିଭଳି ନା ସୁକପୋଳ ନାଶିକମ୍ ଶୋଭନୈ କପୋଳୈ ଗଣ୍ଡଦେଶ, ଯେଉଁ ଗଣ୍ଡଦେଶ ରହିଛି ବା ଗାଲ ଯେଉଁ ରହିଛି ସେଥିରେ ତାଙ୍କର ଯେଉଁ ନାସିକା ରହିଛି, ଉର୍ଦ୍ଧ୍ୱ ନାସିକା ରହିଛି, ସ୍ମିତାବଲୋକା ଋଣକଞ୍ଜ ଲୋଚନମ୍, ତାଙ୍କର ମୁଖରେ ସ୍ମିତ ହାସ୍ୟ ରହିଛି ଅବଲୋକ ଅରୁଣକଞ୍ଜ ଲୋଚନଂ ସ୍ମିତେନ ମନ୍ଦ ହାସ୍ୟନ ସହ ଅବଲୋକ ଦର୍ଶନଂ ଯସ୍ମିନ୍ ଅରୁଣକଞ୍ଜବତ୍ ଲୋଚନ ଯସ୍ମିନ୍ ତଚ୍ଚ। ଅରୁଣ ବର୍ଣ୍ଣ ଲାଲ ବର୍ଣ୍ଣର ଯେଉଁ ପଦ୍ମ ଭଳି ଭଗବାନଙ୍କ ମୁଖ ରହିଛି ଅରୁଣକଞ୍ଜ ଲୋଚନମ୍, ଅରୁଣକଞ୍ଜ ଲୋଚନମ୍ ଅରୁଣ ଲାଲ ନା କ'ଣ ଲାଲ ତ ଈଶତ ଲାଲ ୟେସ୍ ଅରୁଣକଞ୍ଜ ଲୋଚନମ୍। ତେଣୁ ସ୍ମିତେନ ଗୁଡ଼ାଳକାବୃତମ୍ କହିଲେ ବକ୍ର କେଶାବୃତମ୍, ଭଗବାନଙ୍କର ଯେଉଁ କେଶ ରହିଛି ବକ୍ର କେଶ ବା କୁଞ୍ଚିତ କେଶ ଭଗବାନଙ୍କର, ସେ ତାଙ୍କର ମୁଖକୁ ଆବୃତ କରି ରଖୁଛି ବା ମୁଖର ଚାରିପଟେ ସେ କେଶ ରହିଛି। ମୁକୁନ୍ଦସ୍ୟ ମୁଖଂ ଦ୍ରକ୍ଷାମି, ସେଇ ଭଗବାନଙ୍କର ମୁକୁନ୍ଦଙ୍କର ମୁଖକୁ ମୁଁ ଆଜି ଦେଖିବି, ଦ୍ରକ୍ଷାମି ଅବଲୋକୟିଷ୍ୟାମି ତଦାନିମେବ ଶୁଭସୂଚକଂ ଦୃଷ୍ଟ୍ୱା ଅତି ହସନ୍ନାହ ଯତଃ। କେମିତି ଦେଖିବି, ଆଗରୁ ତ ଭାବୁଥିଲେ ଦେଖିପାରିବି ନାହିଁ, କ'ଣ ଦେଖିପାରିବି କି ଭାଗ୍ୟ ହୋଇଛି ଏଇଭଳି ଭାବରେ ଚିନ୍ତା କରୁଥିଲେ, କିନ୍ତୁ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ମୁଁ ଭଗବାନଙ୍କ ମୁଖ ଦର୍ଶନ କରିପାରିବି, ସୁନ୍ଦର ମୁଖକୁ ଦର୍ଶନ କରିପାରିବି କିଭଳି ନା ମୃଗା କହିଲେ ହରିଣା ମେ ପ୍ରଦକ୍ଷିଣଂ ପ୍ରଚରନ୍ତି ବେଇ, ମୃଗମାନେ ମୋର ମୋତେ ପ୍ରଦକ୍ଷିଣ କରୁଛନ୍ତି, ମୃଗମାନେ ମୋର ପ୍ରଦକ୍ଷିଣ କରୁଛନ୍ତି। ତେଣୁ ଏଇଥିରୁ ଇଏ ଶୁଭ ସୂଚନା ସେ ପ୍ରାପ୍ତ ହେଲେ, ତେଣୁ ସେ ଚିନ୍ତା କରୁଛନ୍ତି ଆଜି ମୁଁ ନିଶ୍ଚିନ୍ତ ଭାବରେ ଭଗବାନଙ୍କର ମୁଖପଦ୍ମକୁ ଦର୍ଶନ କରିବି, ମୋତେ ନଟ୍ କମ୍ ଏ ୟୁ ସ୍ପିକ୍ ଇନ୍ ଇଂଲିଶ ଟୁ ପ୍ରଭୁ ଏ ସରି ରଷିଆନ୍ ଲାଙ୍ଗୁଏଜ୍। ସୋ ତେଣୁ ଏ ଯେଉଁ ଶ୍ରୀଧର ସ୍ୱାମୀ କହୁଛନ୍ତି ଅଙ୍ଗ୍ରି ପଦ୍ମଂ ବିଭାବୟତି, ଏ ସରି ରାଧାକୃଷ୍ଣ ସ୍ୱାମୀ ମହାନ୍ତ କହୁଛନ୍ତି ଭଗବାନଙ୍କର ଯେଉଁ ରହିଛି ସୁନ୍ଦର ରୂପ ରହିଛି ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ରୂପ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତ୍ରାମୃତରେ, ଆମେ ସେଇଟା କହିବା। ତେବେ ସନାତନ ଗୋସ୍ୱାମୀ କହୁଛନ୍ତି ଇଥଂ ସହଜ ଦାସ୍ୟ ନା ଦେଉ ପାଦାବ୍ଜ ଦର୍ଶନ ବିଭାବ୍ୟ ତଥାଏବ ଭକ୍ତି ଉଦ୍ରେକେଣ ଲୋଭୋକ୍ତି ଲୋଭାକ୍ତି ଲୋଭାତ୍ରୀ ମୁଖଦର୍ଶନେ ବି ମନୋରଥଂ କରୋତି। ତାଙ୍କର ଦାସ୍ୟଭାବ ରହିଛି, ଅକ୍ରୂରଙ୍କର ଦାସ୍ୟଭାବ ରହିଛି, ତେଣୁ ଅକ୍ରୂରଙ୍କ ଦାସ୍ୟଭାବରେ ଯେଉଁମାନେ ଦାସ୍ୟ ଭଗବାନ ପାଦପଦ୍ମଙ୍କୁ ସବୁବେଳେ ସ୍ମରଣ କରିବେ, ପାଦାବ୍ଜ ଦର୍ଶନ ବିଭା ବିଭା ସେ ଭାବନା କରିବେ ଭଗବାନ ପାଦପଦ୍ମକୁ, ତଥା ଭକ୍ତି ଉଦ୍ରେକେଣ, କିନ୍ତୁ ପୁଣି ଯେତେବେଳେ ତାଙ୍କର ଆଉ ଟିକିଏ ଭକ୍ତି ଅଧିକ ହେଉଛି ସେତେବେଳେ ଲୋଭା ଶ୍ରୀମୁଖ ଦର୍ଶନ ବି ମନୋରଥ କରନ୍ତି, ବହୁତ ଲୋଭରେ ଭଗବାନଙ୍କର ମୁଖ ଦର୍ଶନ କରିବା ପାଇଁ ମନୋରଥ କରୁଛନ୍ତି, ଦକ୍ଷାମି ଇତି, ତେଣୁ ସେ କହୁଛନ୍ତି ଦକ୍ଷାମି ମୁଁ ଦେଖିବି। କିଭଳି ଦର୍ଶନ କରିବେ ନା ମୁକୁନ୍ଦ ସେତି, ମୁକୁନ୍ଦ ଭଗବାନଙ୍କର ମୁକୁନ୍ଦ ଶବ୍ଦ କାହିଁକି ବ୍ୟବହାର କରାଗଲା, ଭଗବାନ ମୁକୁନ୍ଦ ଶବ୍ଦର ଅର୍ଥ ରହୁଛି କ'ଣ, ସାଧାରଣତଃ ମୁକୁନ୍ଦ ଶବ୍ଦର ଅର୍ଥ ହେଉଛି ମୁକ୍ତିକୁ ଯିଏ ପ୍ରଦାନ କରନ୍ତି, ମୁକୁଦ ମୁକ୍ତିକୁ ଯିଏ ପ୍ରଦାନ କରନ୍ତି ସେ ହେଉଛନ୍ତି ମୁକୁନ୍ଦ, ନହେଲେ ଆଉ ଗୋଟିଏ ମୁକୁନ୍ଦର ଅର୍ଥ ହେବ ଯିଏକି ମୁକ୍ତିକୁ କୁତ୍ସିତ କରିଦିଅନ୍ତି, ଅର୍ଥାତ୍ ଯେଉଁମାନେ ଭକ୍ତି ଭକ୍ତ ସେମାନେ ମୁକ୍ତିକୁ ମଧ୍ୟ ଚାହାନ୍ତି ନାହିଁ, ତାଙ୍କ ପାଇଁ ମୁକ୍ତିଟା ବହୁତ କୁତ୍ସିତ ହୋଇଯାଏ ମୁକୁନ୍ଦ, ଏଇଭଳି ଭାବରେ ମୁକୁନ୍ଦ ଶବ୍ଦର ଅର୍ଥ ରହିଛି। କିନ୍ତୁ ଏଠି ଯେଉଁ ମୁକୁନ୍ଦ ଶବ୍ଦ ବ୍ୟବହାର କରାଯାଇଛି ତାର ଉଦ୍ଦେଶ୍ୟ ହେଉଛି, ସନାତନ ଗୋସ୍ୱାମୀ କହିବେ କାହିଁକି ମୁକୁନ୍ଦ ଶବ୍ଦ କୁହାଗଲା, ଇଏ ହେଉଛି ଅକ୍ରୂରଙ୍କର ମନୋରଥ, ତେଣୁ ମୁକୁନ୍ଦସ୍ୟ କହିଲେ ମୁକୁନ୍ଦସ୍ୟ ଯଦି ପୂର୍ବ କୃତାନି ଉକ୍ତିଆ ଶ୍ରୀ ଦନ୍ତାନାଂ କୁନ୍ଦ ସାଦୃଶ୍ୟେନ ସ୍ମିତ କୃତ ଈଶତ୍ ବିକାଶେନ ଚ ଶ୍ରୀମୁଖସ୍ୟ ଶ୍ରୀ ସୌନ୍ଦର୍ଯ୍ୟମେବ ଅଧିକଂ ଦର୍ଶିତମ୍। ଆଗରୁ ମଧ୍ୟ ମୁକୁନ୍ଦ ଶବ୍ଦ ବ୍ୟବହାର କରାଯାଇଛି, ସନାତନ ଗୋସ୍ୱାମୀ ମଧ୍ୟ ସେ ଶବ୍ଦର ଅର୍ଥରେ ସେ କଥା କହିଛନ୍ତି, ଭଗବାନଙ୍କର ଯେତେବେଳେ ସ୍ମିତ ହାସ୍ୟ କରୁଛନ୍ତି ସେତେବେଳେ ଭଗବାନଙ୍କର ଯେଉଁ ଦନ୍ତ ରାଜି ରହିଛି କୁନ୍ଦ କୁନ୍ଦ ଫୁଲ ସଦୃଶ୍ୟ, କୁନ୍ଦ ସାଦୃଶ୍ୟେନ, କୁନ୍ଦ ଫୁଲ କିଏ ଦେଖିଛ, କିଏ ଜାଣିଛନ୍ତି କିଏ କୁନ୍ଦ ଫୁଲ କ'ଣ, କେଉଁଟା କୁନ୍ଦ ଫୁଲ, ଭଗବାନଙ୍କର ଦନ୍ତରାଜି ସେଇଭଳି ଭାବରେ କୁନ୍ଦ ଫୁଲ ସଦୃଶ ରହିଛି, ସେଥିପାଇଁ ମୁକୁନ୍ଦ ଶବ୍ଦ ବ୍ୟବହାର କରାଯାଇଛି, ମୁକୁନ୍ଦ, କାରଣ ଭଗବାନ ଯେତେବେଳେ ସ୍ମିତ ହାସ୍ୟ କରୁଛନ୍ତି ଈଶତ୍ ବିକାଶ ନ ଚ, ଟିକେ ସ୍ମିତ ହାସ୍ୟ ଟିକେ ଅଧିକ ଯେତେବେଳେ ବିକାଶ ଲାଭ କରୁଛି ଭଗବାନ ମୁଖରେ ସେତେବେଳେ ଭଗବାନଙ୍କ ଦନ୍ତରାଜି ଶୋଭିତ ହେଉଛନ୍ତି କୁନ୍ଦ ଫୁଲ ଭଳି, ସେଥିପାଇଁ କୁନ୍ଦ ଫୁଲ ସଦୃଶ ସେଥିପାଇଁ ମୁକୁନ୍ଦ ଶବ୍ଦ ବ୍ୟବହାର କରିଛନ୍ତି, ଅକ୍ରୂରଣଙ୍କର ମନରେ ଦେଖୁଛନ୍ତି ଭଗବାନଙ୍କ ରୂପ ଦର୍ଶନ କରୁଛନ୍ତି ମୁକୁନ୍ଦ ବୋଲି ଶବ୍ଦ ବ୍ୟବହାର ଆସିଯାଇଛି, ତାଙ୍କ ମନର ଭାବ ଯାହା ସୁଖଦେବ ଗୋସ୍ୱାମୀ ସେଇଟାକୁ ପ୍ରକାଶ କରୁଛନ୍ତି। ଶ୍ରୀମୁଖସ୍ୟ ସୌନ୍ଦର୍ଯ୍ୟମେବ ଅଧିକଂ ଦର୍ଶିତୁମ୍, ଭଗବାନଙ୍କର ମୁଖର ସୌନ୍ଦର୍ଯ୍ୟ ଅଧିକ ଏଇଟା କରୁଛି, ଭଗବାନଙ୍କ ଦନ୍ତରାଜିକୁ ଶୋଭ ଯେଉଁ ରହିଛି ସେ ଦନ୍ତରାଜି ବହୁତ ସୁନ୍ଦର ଦେଖାଯାଉଛନ୍ତି ଭଗବାନ ମୁଖରେ, ତେଣୁ ଶାକୁନତନ୍ତ୍ରେ ଏ ଯେଉଁ ଗୋଟେ ରହିଛି ଶାକୁନତନ୍ତ୍ର ଗୋଟେ ରହିଛି ଯେଉଁଥିରେ କେଉଁଟା ଅଶୁଭ ସଙ୍କେତ କେଉଁଟା ଶୁଭ ସଙ୍କେତ ସବୁ ରହିଛି ବର୍ଣ୍ଣନା କରାଯାଇଛି, ଭାଗବତ ପ୍ରଥମ ସ୍କନ୍ଧ 14 ଅଧ୍ୟାୟରେ ମଧ୍ୟ ଏଇଟା ଯୁଧିଷ୍ଠିର ମହାରାଜ କହିଛନ୍ତି ଭୀମଙ୍କୁ କହିଛନ୍ତି କଥା, ଶୁଭ ସଙ୍କେତ ଆମର ଯେଉଁ ରହିଛି ଶରୀରରେ ଯଦି ପୁରୁଷ ଲୋକମାନଙ୍କର ବାମ ପଟରେ ଆଖି ବା ବାମ ଅଙ୍ଗ ସ୍ଫୁରିତ ହେଲା ତାହେଲେ ସେଇଟା ଗୋଟେ କି ସୂଚନା, ଅଶୁଭ ସୂଚନା, କିନ୍ତୁ ଡାହାଣ ଅଙ୍ଗ ସ୍ଫୁରିତ ହେଲେ ସେଇଟା ଶୁଭ ସୂଚନା, ସ୍ତ୍ରୀ ଲୋକମାନଙ୍କର ବିପରୀତ, ସେହିଭଳି ଭାବରେ ବିଭିନ୍ନ ପ୍ରକାର ସୂଚନା ରହିଛି ଶୁଭ ସୂଚନା, ଯେତେବେଳେ ଆମର କଥା କହୁଛେ ଯଦି ଝିଟିପିଟି କ'ଣ ଝିଟିପିଟି ଯଦି ବୋବେଇ ଦେଲା ତାହେଲେ ଆମେ ସାଙ୍ଗେ ସାଙ୍ଗେ କହୁଛେ ସତ୍ ସତ୍, ଏସବୁ ଏସବୁ ସୂଚନା ଭଗବାନ ସୂଚନା ପ୍ରଦାନ କରିଛନ୍ତି ସବୁ, ଏ ଗୋଟେ ରହିଛି ତନ୍ତ୍ର ଶାକୁନତନ୍ତ୍ର, ସେଇଥିରେ ଏଇଟା କଥା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁ ଶୁଭ ପଶୁମାନେ ଯଦି ଡାହାଣ ପଟେ ଚାଲି ପ୍ରଦକ୍ଷିଣ ଦକ୍ଷିଣ ଦିଗରେ ଯଦି ସେମାନେ ଯିବେ ତାହେଲେ ସେଇଟା ଗୋଟେ ଶୁଭ ସୂଚନା, ସବୁ ଆମ ଗତକାଲି ଯେଉଁ ମନ୍ଦିରରେ ଇଏ ହେଉଥିଲା ଯଜ୍ଞ ହେଉଥିଲା ରଘୁକେଶ ପ୍ରଭୁ ଯଜ୍ଞ କରୁଥିଲେ ସେ ଯଜ୍ଞରେ ସେ ଯେଉଁ ନଡ଼ିଆଟି ଲାଗିଥିଲା ଯଜ୍ଞରେ ଅର୍ପିତ ହୋଇଥିଲା ସେ ନଡ଼ିଆଟି ଫାଟିଲା, ତେଣୁ ସେ କହିଲେ ଏଇଟା ଶୁଭ ସୂଚନା, ତେଣୁ ଶୁଭ ଅଶୁଭ ରହିଛି, କିନ୍ତୁ ଭଗବାନଙ୍କର ଭକ୍ତ ଏ ଶୁଭ ଆଉ ଅଶୁଭରୁ ଉର୍ଦ୍ଧ୍ୱରେ ରହିବେ, ଭଗବତ ଗୀତା ନବମ ଅଧ୍ୟାୟରେ କହିଛନ୍ତି। କ'ଣ ସେ ଶ୍ଳୋକ କି କହିପାରିବେ? ହଁ, ଶୁଭା ଶୁଭ ଫଳେ ରେଭ ମୋକ୍ଷ ସେ କର୍ମ ବନ୍ଧ ନେଇ ସନ୍ୟାସ ଯୋଗଯୁକ୍ତ ଆତ୍ମା ବିମୁକ୍ତ ମା ଉପାସେସି। ଶୁଭା ଶୁଭ ଫଳେ ରେଭ, ଏଇ ଶୁଭ ଏବଂ ଅଶୁଭ ଏ ଫଳରୁ ଯେଉଁମାନେ ଉର୍ଦ୍ଧ୍ୱକୁ ଯାଇଛନ୍ତି ସେମାନେ ହେଉଛନ୍ତି ପ୍ରକୃତିର ଭକ୍ତ। ତାଙ୍କର ଶୁଭ ଅଶୁଭ ଚିନ୍ତା ନାହିଁ, ଶୁଭ ହଉ ବା ଅଶୁଭ ହଉ ସବୁ ଆମେ ତ ଶୁଭରେ ଭଗବାନଙ୍କର ଭଜନ କରିବା, ଅଶୁଭରେ ମଧ୍ୟ ଭଗବାନ ଭଜନ କରିବା, କିଛି ଅସୁବିଧା ନାହିଁ। ମୁଖ୍ୟ ସେ କର୍ମବନ୍ଧନ ହେଇ ଶୁଭ ଅଶୁଭରୁ ଯେଉଁମାନେ ଜଣେ ଉର୍ଦ୍ଧ୍ୱକୁ ଯିବେ ସେତେବେଳେ ସେ କର୍ମବନ୍ଧନରୁ ମୁକ୍ତ ହେବେ, ସେମାନେ ସନ୍ନ୍ୟାସ ହେବେ, ବିମୁକ୍ତ ସେମାନେ ମୁକ୍ତ ହେଇକି ଭଗବାନଙ୍କୁ ଉପାସନା କରିବେ। ଯଦି କିଛି ବିପଦ ଆସିଲା ବା ଅଶୁଭ ସୂଚନା ଆସିଲା ତାହେଲେ ଭକ୍ତମାନେ କ'ଣ କହିବେ? ତତେ ଅନୁକମ୍ପାମ ସୁସମୀକ୍ଷ ମାଣ, ଇଏ ହେଉଛି ଭଗବାନଙ୍କର କୃପା, ମୋ ପ୍ରତି ବିପଦ ଆସିଲା। ଯଦି ବିପଦରେ ଆମେ ଯଦି ଭଗବାନଙ୍କ ସ୍ମରଣ କଲେ ତାହେଲେ ଆମେ ପରୀକ୍ଷାରେ ପାସ୍ ହେଇଗଲେ, କିନ୍ତୁ ବିପଦ ଆସିଲେ ଯଦି ଭଗବାନଙ୍କ ସ୍ମରଣ ଆସିଲା ନାହିଁ ଆମେ ଫେଲ୍ ହେଇଗଲେ। ବିପଦରେ ଗୋଟେ ପରୀକ୍ଷା। ଦଶମ ସ୍କନ୍ଦ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହିଛନ୍ତି, ଏ ଭଗବାନ କୃପା। ଯାହା ହଉ, ଭକ୍ତ ଯେଉଁମାନେ ଏ ଶୁଭ ଅଶୁଭ ସୂଚନାରୁ ଉର୍ଦ୍ଧ୍ୱରେ ରହିବେ ସେମାନେ ଯାହା ବି ହଉ, ସାଧାରଣ ଭାବରେ ଯେଉଁ ରହିଛି ସୂଚନା ରହିଛି ଶାକୁନତନ୍ତ୍ରରେ ସେଇଟା ବର୍ଣ୍ଣନା କରାଯାଇଛି। ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ତାଙ୍କ ଭାଷ୍ୟରେ କହୁଛନ୍ତି ଯେ ଶୁଭ ଶକୁନଂ ପଶ୍ୟନ୍ ମନୋରଥ ସିଦ୍ଧିଂ ନିଶ୍ଚିନ୍ନତି ଦ୍ରକ୍ଷାମି ଇତି। ଏ ଶୁଭ ଶକୁନ ଦେଖୁଛନ୍ତି, ଶୁଭ ଯେଉଁ ରହିଛି ଶୁଭ ଶକୁନ ବା ଶୁଭ କ'ଣ ଶକୁନ କ'ଣ କୁହାଯିବ, ଶୁଭ ସଙ୍କେତ, ଶୁଭ ସଙ୍କେତ ସବୁ ଆସୁଛି। ପଶ୍ୟନ୍ ମନୋରଥ ସିଦ୍ଧିଂ ନିଶ୍ଚିତ ନିଶ୍ଚିନ୍ନତି ଦ୍ରକ୍ଷାମି, ମନୋରଥ ମୋର ସିଦ୍ଧି ହେବ, କାରଣ ସବୁ ଶୁଭ ସଙ୍କେତ ଆସୁଛି। ଶୁଭ ଅଶୁଭ ଏ ଦୁଇଟି ଜିନିଷ ରହିଛି, ସଙ୍କେତ ରହିଛି, ଭଗବାନ ବ୍ୟବସ୍ଥା କରିଛନ୍ତି ସେସବୁ। ଯେତେବେଳେ ଆମର ମୋଦି ସରକାର ଶାସନ ନେଲେ, ଶାସନ ଗ୍ରହଣ କଲେ, କାହାର ମନେ ଅଛି କ'ଣ ହେଇଥିଲା ସେତେବେଳେ? ସେଦିନ ଭୂମିକମ୍ପ ହେଇଥିଲା, ଭାରତର ଅଧିକାଂଶ ସ୍ଥାନରେ ଭୂମିକମ୍ପ ହେଇଥିଲା। ତାମାନେ ଏଇଟା ଭୂମିକମ୍ପଟା ଅଶୁଭ ନା? ଭୂମିକମ୍ପଟା ହେଉଛି ଅଶୁଭ ସୂଚନା, ଉଲ୍କାପାତ, ଇଏ ଭୂମିରେ ଶରୀରରେ ଜଳରେ ଆକାଶରେ ଏସବୁ ସଙ୍କେତ ସବୁ ରହିଛି। ଆକାଶରେ ଉଲ୍କାପାତ ହେଲେ ଏଇଟା ଅଶୁଭ ସୂଚନା, ଭୂମିରେ ଯେଉଁ ରହିଛି ଭୂମିକମ୍ପ ହେଲେ ଏଇଟା ଗୋଟେ ଅଶୁଭ ସୂଚନା, ଏସବୁ ରହିଛି। ଏ ଶାକୁନ ତନ୍ତ୍ର ଗୋଟେ ରହିଛି, ସେଥିରେ ସବୁ ବର୍ଣ୍ଣନା କରାଯାଇଛି, ସନାତନ ଗୋସ୍ୱାମୀ କହିଛନ୍ତି ସେ କଥା। ତେଣୁ ଯାହା ବି ହଉ, ନୂନ ନିଶ୍ଚିନ୍ତମେବ ଗୁଡ଼ାଳକାବୃତ୍ତମ କୁଟିଳ କୁନ୍ତଳାବୃତ୍ତମ ଯତଃ ପ୍ରଦକ୍ଷିଣମ ଇତି। ଭଗବାନଙ୍କର ଯେଉଁ ସୁନ୍ଦର ମୁଖକୁ ଗୁଡ଼ାଳକାବୃତ୍ତମ, ଯେଉଁ ଭଗବାନଙ୍କର ମୁଖ ଯେଉଁ ଅଳକାବୃତ, ଗୁଡ଼ାଳକା ମିନ୍ସ କେଶ, କୁଞ୍ଚିତ କେଶ ରହିଛି ଭଗବାନଙ୍କର, ସେଇ ଶୋଭା ପାଉଛି। କୁଟିଳ କୁନ୍ତଳାବୃତ୍ତମ, ଏ କୁଞ୍ଚିଳ କେଶ ଯେଉଁ ରହିଛି, କୁଟିଳ କୁନ୍ତଳାଙ୍କୁ ସେ ଶ୍ରୀମୁଖଂ ଯେତେ ଜଡ଼େ ଉଦିକ୍ଷତାଂ ପକ୍ମକୁର ଦୁଷାମ, ନବମ ସ୍କନ୍ଦ ଚବିଶ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଭଗବାନଙ୍କର ମୁଖ ପଦ୍ମ ଏଭଳି ଗୋଟେ ନିତ୍ୟ ଉତ୍ସବ, ସେ ଭଗବାନଙ୍କ ଯେଉଁ କେଶରାଜି ରହିଛି କୁଟିଳ କୁନ୍ତଳ ବା କୁଞ୍ଚିତ କେଶ ଭଗବାନଙ୍କର, ତେଣୁ ଇଏ ଆହୁରି ଶୋଭାୟମାନ ହେଉଛି ଭଗବାନଙ୍କ ମସ୍ତକରେ। ଆଜି ମୁଁ ତାଙ୍କ ନିଶ୍ଚିନ୍ତ ଭାବରେ ଦର୍ଶନ କରି ଶୁଭ ସଙ୍କେତ ସବୁ ଦୁଶୁଛି। ତେଣୁ ଏଠି ଆମର ଶ୍ରୀ ଶ୍ରୀମନ୍ତ ରାଧା ମହିଷ ମହାରାଜ ଏ ସନାତନ ଗୋସ୍ୱାମୀଙ୍କର ଏ ଆମର ଶ୍ରୀମନ୍ତ ଭାଗବତମରେ ଚୈତନ୍ୟ ଚରିତ୍ରାମୃତ ମଧ୍ୟଲୀଳା ଏକୋଇଶ ଅଧ୍ୟାୟ ଶହେ ଛବିଶରୁ ଭଗବାନଙ୍କର ଯେଉଁ ମୁଖ ଯେଉଁ ରହିଛି ଶୋଭା ମୁଖାଶୋଭା ରହିଛି ସେ ବର୍ଣ୍ଣନା କରିଛନ୍ତି। ଯେତେବେଳେ ସନାତନ ଗୋସ୍ୱାମୀଙ୍କୁ ଶିକ୍ଷା ଦେଉଛନ୍ତି ସେହି ସମୟରେ ଭଗବାନଙ୍କ ରୂପ ବର୍ଣ୍ଣନାରେ ସେ କ'ଣ ସେ ବହୁତ ଭାବ ତାଙ୍କର ଆସିଯାଇଛି, ତେଣୁ ଏସବୁ ଭଗବାନଙ୍କ ରୂପକୁ ବର୍ଣ୍ଣନା କରୁଛନ୍ତି। ସଖୀ ହେ କୃଷ୍ଣମୁଖ ଦ୍ୱିଜରାଜ କୃଷ୍ଣ ବପୁ ସିଂହାସନେ ବସି ରାଜ୍ୟ ଶାସନେ କରେ ସଙ୍ଗେ ଚନ୍ଦ୍ରେର ସମାଜ। କୃଷ୍ଣମୁଖ ଦ୍ୱିଜରାଜ କହିଲେ କିଙ୍ଗ୍ ଗଭର୍ନସ୍ ସୋସାଇଟି ଅଫ୍ ମୁନ୍ସ, ଏ ଚନ୍ଦ୍ରମାଙ୍କ ରାଜା ହଁ, ଦ ଫେସ୍ ଅଫ୍ କୃଷ୍ଣ ଇଜ୍ ଦ କିଙ୍ଗ୍ ଅଫ୍ ଅଲ୍ ମୁନ୍ସ ଆଣ୍ଡ ଦ ବଡ଼ି ଅଫ୍ କୃଷ୍ଣ ଇଜ୍ ଦ ଥ୍ରୋନ୍ ଦସ୍ ଦ କିଙ୍ଗ୍ ଗଭର୍ନସ୍ ଏ ସୋସାଇଟି ଅଫ୍ ମୁନ୍ସ। ଭଗବାନଙ୍କର ସବୁକିଛି ପଦ୍ମ ସହିତ ତୁଳନା କରାଯାଏ, ଚନ୍ଦ୍ର ସହିତ ମଧ୍ୟ ତୁଳନା କରାଯାଏ। ଭଗବାନ ରାମ, ରାମକୁ ମଧ୍ୟ ଚନ୍ଦ୍ର କୁହାଯାଉଛି, ଯଦିଓ ସେ ସୂର୍ଯ୍ୟ ବୟସରେ ଆସୁଛନ୍ତି କିନ୍ତୁ ଚନ୍ଦ୍ର ବୋଲି କୁହାଯାଉଛି। ଏବଂ କୃଷ୍ଣଚନ୍ଦ୍ର ତ ରହିଛନ୍ତି, ଏବଂ ଆଉ ଜଣେ ଆସୁଛନ୍ତି ଚନ୍ଦ୍ର, ଆଉ କିଏ ଗୌରଚନ୍ଦ୍ର। ତେଣୁ ଇଏ ଯେଉଁ ଭଗବାନଙ୍କ ରୂପ ରହିଛି, ଭଗବାନଙ୍କର ସବୁ ରହିଛି, ଭଗବାନ ମୁଖ ଗୋଟେ ଚନ୍ଦ୍ର ଭଳି। ଏବଂ ଖାଲି ଚନ୍ଦ୍ର ନୁହଁ, ଦ୍ୱିଜରାଜ ରାଜ, ଯେତେ ଚନ୍ଦ୍ର ମାନେ ଚନ୍ଦ୍ର ତ ଆମେ ଗୋଟିଏ ରହିଛି, କିନ୍ତୁ ଏହିଭଳି ଭାବରେ ଅନେକ ବ୍ରହ୍ମାଣ୍ଡ ରହିଛି, ସବୁଥିରେ ଗୋଟିଏ ଗୋଟିଏ ସୂର୍ଯ୍ୟ ଚନ୍ଦ୍ର ସବୁ ରହିଛନ୍ତି। ତେଣୁ ସେ ଚନ୍ଦ୍ରମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଭଗବାନ ମୁଖ ଚନ୍ଦ୍ର। ଏବଂ କୃଷ୍ଣ ବପୁ ସିଂହାସନ, ଭଗବାନଙ୍କର ଶରୀର ଯେଉଁ ରହିଛି ଗୋଟେ ସିଂହାସନ ଭଳି। ଏଇ ସିଂହା ରାଜା କେଉଁଥିରେ ବସିବେ, ବସିବେ ସିଂହାସନ ବସିବେ ନା। ତେଣୁ ଏ ଯେଉଁ ଚନ୍ଦ୍ରମାନଙ୍କର ଯେ ରାଜା, ସିଏ ଭଗବାନ ମୁଖ ମୁଖ ଚନ୍ଦ୍ର, ସେ କେଉଁଠି ବସିଛନ୍ତି ନା ଭଗବାନଙ୍କର ଶରୀରରେ, କୃଷ୍ଣ ବାବୁ ସିଂହାସନେ ବସି ରାଜ୍ୟ, ତେଣୁ ସେ ରାଜ୍ୟ ଶାସନ କରୁଛନ୍ତି। କରେ ସଙ୍ଗେ ଚନ୍ଦ୍ରର ସମାଜ, ଏଇଭଳି ଭାବରେ ଚନ୍ଦ୍ର ସବୁ ସବୁ ରହିଛନ୍ତି। କିଏ କିଏ ସବୁ ରହିଛି ଚନ୍ଦ୍ର, ଦୁଇ ଗଣ୍ଡ ସୂଚିକଣ, ଜିଣି ମଣି ସୁଦର୍ପଣ, ସେଇ ଦୁଇ ପୂର୍ଣ୍ଣ ଚନ୍ଦ୍ର ଜାଣି, ଲଲାଟେ ଅଷ୍ଟମୀ ହିନ୍ଦୁ ତାହାତେ ଚନ୍ଦନ ବିନ୍ଦୁ, ସେଇ ଏକ ପୂର୍ଣ୍ଣ ଚନ୍ଦ୍ରମଣି। କ'ଣ ସେ ଦୁଇ ଗଣ୍ଡେ ସୂଚିକଣ, ଭଗବାନଙ୍କର ଯେଉଁ ଗାଲ ରହିଛି, ଦୁଇ ଗଣ୍ଡ ଯାହାକୁ କୁହାଯାଏ, ଦୁଇପଟେ ଡାହାଣ ଗାଲ ବାମ ଗାଲ ଦୁଇ ଗଣ୍ଡ, ସୂଚିକଣ ବହୁତ ଚିକଣ, ଚିକ୍ ଯେମିତି ଆମର ମିରର୍ରେ ଯେମିତି ଆମର ପ୍ରତିଫଳନ ହୁଏ, ସେଇଭଳି ଭାବରେ ଭଗବାନଙ୍କ ମୁଖ ଦେଖିଲା ମାନେ ଆମର ଛବି ଆସି ପହଞ୍ଚିଯିବ। ସାଙ୍ଗ ତାଙ୍କ ସାଙ୍ଗ ବାଳକମାନେ ଯେଉଁ ତାଙ୍କର ନିଜର ଶୃଙ୍ଗାର କରନ୍ତି, ସେ ଆଇନା ନିଅନ୍ତି ନାହିଁ, ଭଗବାନଙ୍କ ଶରୀରକୁ ଦେଖି ଦେଇକି ପଛପଟକୁ କରିଦେଇକିରି ଭଗବାନ ପଛପଟେ ତାଙ୍କର ସବୁ ଶୃଙ୍ଗାର କରନ୍ତି। ଗୋଟେ ସୁନ୍ଦର ମିରର୍ ଗୋଟେ ସେଇଟା ଭଗବାନଙ୍କ ଶରୀର, ସବୁକିଛି ଚିକ୍କଣ ଭରି ରହିଛି, ଏବଂ ଗାଲ ଦେଶ ମଧ୍ୟ ସେଇଭଳି ଭାବରେ ଚିକ୍କଣ ରହିଛି। ତେଣୁ ଦୁଇ ଗଣ୍ଡ ସୂଚିକଣ, ଜିନି ମଣି ସୁଦର୍ପଣ, ସୁଦର୍ପଣ ଯେତେ ମଣି ମାନେ ଦର୍ପଣ ରହିଛି, ଶ୍ରେଷ୍ଠ ଦର୍ପଣ ଏଇଟା ଗୋଟେ ଭଗବାନଙ୍କର ଯେଉଁ ରହିଛି କପୋଳ, ଶ୍ରେଷ୍ଠ ଦର୍ପଣ, ଶ୍ରେଷ୍ଠ ଦର୍ପଣକୁ ଜିଣି ଯାଉଛି, ଦର୍ପଣ ନୁହଁ ଶ୍ରେଷ୍ଠ ଦର୍ପଣକୁ ଜିଣି ଯାଉଛି, ସେଇ ଦୁଇ ପୂର୍ଣ୍ଣ ଚନ୍ଦ୍ର ଜାଣି, ଏ ଭଗବାନ ଦୁଇଟି ଯେଉଁ କପୋଳ ରହିଛି ସିଏ ମଧ୍ୟ ଦୁଇଟି ଚନ୍ଦ୍ର ପୂର୍ଣ୍ଣ ଚନ୍ଦ୍ର, ଲଲାଟେ ଅଷ୍ଟମୀ ହିନ୍ଦୁ, ଭଗବାନ ଯେଉଁ ତିଳକ ଲଗାଇଛନ୍ତି ଲଲାଟରେ, ସିଏ ଗୋଟେ ଅଷ୍ଟମୀ ହିନ୍ଦୁ ଭଳି ରହିଛି। ଅଷ୍ଟମୀ ତିଥିରେ ଭଗବାନ, ଅଷ୍ଟମୀ ତିଥିରେ ଆସିଥିଲେ ଭଗବାନ କୃଷ୍ଣ, ଜନ୍ମାଷ୍ଟମୀ ତିଥି, ସେଇ ଚନ୍ଦ୍ର ସେଦିନ ଚନ୍ଦ୍ର କେଉଁଭଳି ଭାବରେ ଆକାର ଥିଲେ, ଅଷ୍ଟମୀ ତିଥି ଯେଉଁ ଆସିଥିଲେ କ'ଣ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥି, ସେ ସମୟରେ ଚନ୍ଦ୍ର କିଭଳି ଦେଖାଯାଉଥିଲେ, ଅଷ୍ଟମୀ ତିଥି ହେଲେ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଦେଖାଯାଉଥିଲେ, କିନ୍ତୁ ଅଷ୍ଟମୀ ତିଥିରେ ଯେଉଁ ଚନ୍ଦ୍ର ଯେଉଁଭଳି ଭାବରେ ସାଇଜ୍ରେ ରହନ୍ତି, ସେଇ ସାଇଜ୍ରେ ଭଗବାନଙ୍କର ଯେଉଁ ମସ୍ତକରେ ତିଳକ ଲଲାଟରେ ତିଳକ ରହିଛି, ସେଇଟା ଅଷ୍ଟମୀ ହିନ୍ଦୁ ଭଳି ଲାଗୁଛି। ତାହାତେ ଚନ୍ଦନ ବିନ୍ଦୁ, ସେଥିରେ ମଧ୍ୟ ଚନ୍ଦନ ବିନ୍ଦୁ ଲାଗିଛି, ଏବଂ ସେଇ ଏକ ପୂର୍ଣ୍ଣଚନ୍ଦ୍ରମାନି, ତେଣୁ ସିଏ ଗୋଟିଏ ମଧ୍ୟ ପୂର୍ଣ୍ଣଚନ୍ଦ୍ର, ସିଏ ଏକ ପୂର୍ଣ୍ଣଚନ୍ଦ୍ରମାନି। କୃଷ୍ଣ ହାଜ୍ ଟୁ ଚିକ୍ସ ଦ୍ୟାଟ୍ ସାଇନ୍ ଲାଇକ୍ ଗ୍ଲୋଇଂ ଜେମ୍ସ, ବୋଥ୍ ଆର୍ କନ୍ସିଡର୍ଡ ଫୁଲ୍ ମୁନ୍ସ, ହିଜ୍ ଫୋର୍ ହେଡ୍ ଇଜ୍ କନ୍ସିଡର୍ଡ ଏ ହାଫ୍ ମୁନ୍, ଆଣ୍ଡ ଦ ଫୋର୍ ହେଡ୍ ଯେଉଁ ଭଗବାନଙ୍କ ମୁଖ ରହିଛି ସେ ଗୋଟେ ଅଧା ଚନ୍ଦ୍ର ଭଳି ରହିଛି, ଏବଂ ଆଣ୍ଡ ଦ ସ୍ପଟ୍ ଅଫ୍ ସ୍ୟାଣ୍ଡେଲୁଡ଼୍ ଦେୟାର୍ ଇଜ୍ କନ୍ସିଡର୍ଡ ଏ ଫୁଲ୍ ମୁନ୍, ଏଇ ଯେଉଁ ମଥାରେ ଯେଉଁ ଚନ୍ଦନ ବିନ୍ଦୁ ଲଗାଇଛନ୍ତି ସେ ଗୋଟେ ପୂର୍ଣ୍ଣ ଚନ୍ଦ୍ର ଭଳି ରହିଛନ୍ତି। କରନଖ ଚାନ୍ଦେର ହାତ, ଏ ଚାନ୍ଦେର ହାଟ, କରନଖ ଚାନ୍ଦେର ହାଟ, କରନଖ କେତେଟା ରହିଛି କରରେ, ହାତରେ କେତେଟା ନଖ ରହିଛି, ଦଶ, ଏ ଚାନ୍ଦର ହାଟ ଲାଗିଛି, ଦଶଟା ଚନ୍ଦ୍ର ରହିଛନ୍ତି ଚାନ୍ଦେର ହାଟ। ବଂଶୀ ଉପର କରେ ନାଟ, ଭଗବାନ ବଂଶୀ ବାଦନ କରୁଛନ୍ତି ଦଶ ଆଙ୍ଗୁଳିରେ ବା ଯେତିକି ଆଙ୍ଗୁଳିରେ ବଜାଉଛନ୍ତି ସେ ଯେମିତି ସେଇ ବଂଶୀ ଉପରେ ଭଗବାନଙ୍କର ହସ୍ତ ନାଟ କରୁଛନ୍ତି, ଏଇ ନାଟ ଯେଉଁ ହସ୍ତ ନଖଚନ୍ଦ୍ର ସବୁ ନାଟ କରୁଛନ୍ତି। ତାର ଗୀତ ମୁରଲୀର ତାନ, ସେ ଯେଉଁ ଗୀତ ବୋଲୁଛନ୍ତି ଏ ମୁରଲୀର ତାନ, ମୁରଲୀ ସ୍ୱରରେ ବଜାଉଛନ୍ତି ଭଗବାନ। ପଦନଖ ଚନ୍ଦ୍ରଗଣ, ଆହୁରି ସବୁ ତଳେ ରହିଛନ୍ତି ଚନ୍ଦ୍ର ସବୁ ପଦନଖ, ଭଗବାନ ପଦନଖ ଯେଉଁ ରହିଛନ୍ତି ଦଶଟି ପଦ ନଖ ରହିଛି, ପାଦର ନଖ ରହିଛି, ଇଏ ମଧ୍ୟ ଦଶଟି ଚନ୍ଦ୍ର। ତଳେ କରେ ନର୍ତ୍ତନ, ତଳେ ସିଏ ନୃତ୍ୟ କରୁଛନ୍ତି ଭଗବାନ, ନୃତ୍ୟ କରୁଛନ୍ତି ଯେତେବେଳେ ହସ୍ତ ଏଣେ ବଂଶୀରେ ହସ୍ତ ନୃତ୍ୟ କରୁଛି, ତଳେ ପାଦ ମଧ୍ୟ ନୃତ୍ୟ କରୁଛନ୍ତି। ନୁପୁରେର ଧ୍ୱନି ଯାହାର ଗାନ, ଯେଉଁ ନୃତ୍ୟ କରୁଛନ୍ତି ଭଗବାନ ପାଦରେ, ତାଙ୍କର ଯେଉଁ ପାଦରେ ଯେଉଁ ନୁପୁର ରହିଛି ସେ ଯେଉଁ ଧ୍ୱନି ଆସୁଛି ସେଇଟା ହେଉଛି ଭଗବାନ ସେ ନୃତ୍ୟର ଗାନ। ନାଚେ ମକର କୁଣ୍ଡଳ ନେତ୍ର ଲୀଳା କମଳ, ଭଗବାନ ଯେତେବେଳେ ନୃତ୍ୟ କରୁଛନ୍ତି ତାଙ୍କର ଯେଉଁ କର୍ଣ୍ଣରେ କୁଣ୍ଡଳ ରହିଛି ମକର ଆକୃତି କୁଣ୍ଡଳ, ସିଏ ମଧ୍ୟ ନାଚୁଛି। ଏବଂ ନେତ୍ର ଲୀଳା କମଳ, ନେତ୍ର ଦୁଇଟି ଯେଉଁ ରହିଛି ନେତ୍ର କମଳ, ସେ ଦୁଇଟି ଲୀଳା କମଳ ଭଳି ସିଏ ମଧ୍ୟ ନେତ୍ରରେ ଲୀଳା କମଳ ରହିଛି। ବିଳାସୀ ରାଜା ସତତ ନାଚାଏ, ବିଳାସୀ ରାଜା ଏଇଭଳି ଭାବରେ ସମସ୍ତଙ୍କୁ ନଚଉଛନ୍ତି। ଭ୍ରୁ ଧନୁ ନେତ୍ର ବାଣ ଧନୁର୍ଗୁଣ ଦୁଇ କାନ, ଭ୍ରୁଲତା ଯେଉଁ ରହିଛି ଇଏ ହେଉଛି ଧନୁ, ଧନୁ ଭଳି ଭଗବାନଙ୍କର, ଏବଂ ନେତ୍ର ହେଉଛନ୍ତି ବାଣ, ଭଗବାନଙ୍କ ଭ୍ରୁ ଯେଉଁ ଭ୍ରୁରୂପକ କ'ଣ ଭ୍ରୁରୂପକ ଧନୁରେ ବାଣ ହେଉଛି ଭଗବାନଙ୍କ ନେତ୍ର। ଧନୁର୍ଗୁଣ ଦୁଇ କାନ, ଦୁଇ କାନ ଯେଉଁ ରହିଛି ଏ ଧନୁର ଗୁଣ। ନାରୀମନ ଲକ୍ଷ୍ୟ ବିନ୍ଧେ ତାଏ, କ୍ରିଷ୍ଣସ୍ ଫେସ୍ ଇଜ୍ ଦ ଏଞ୍ଜୟର କିଙ୍ଗ ଆଣ୍ଡ ଦ୍ୟାଟ୍ ଫୁଲ୍ ମୁନ୍ ଫେସ୍ ମେକ୍ସ ହିଜ୍ ସାର୍କ ସେପ୍ଡ ଇୟରିଙ୍ଗସ୍ ଆଣ୍ଡ ଲୋଟସ୍ ଆଇଜ୍ ଡ୍ୟାନ୍ସ, ଭଗବାନଙ୍କର ମୁଖ ଗୋଟେ ରାଜା ଭଳି, ରାଜା ଭଳି ଉପଭୋଗକାରୀ, ଏବଂ ଫୁଲ୍ ମୁନ୍ ଫେସ୍ ସେଇ ଭଗବାନଙ୍କ ମୁଖ ଚନ୍ଦ୍ର ମେକ୍ସ ହିଜ୍ ସାର୍କ ସେପ୍ଡ ଇୟରିଙ୍ଗସ୍, ଯେଉଁ ତାଙ୍କର ଯେଉଁ ମକରାକୃତି କୁଣ୍ଡଳ ସବୁ ରହିଛି ଆଣ୍ଡ ଲୋଟସ୍ ଆଇଜ୍ ଡ୍ୟାନ୍ସ, ତାଙ୍କର ଆଖି ମଧ୍ୟ ନୃତ୍ୟ କରୁଛନ୍ତି, କୁଣ୍ଡଳା କ'ଣ ମକରାକୃତି କୁଣ୍ଡଳ ଏବଂ ତାଙ୍କର ଚକ୍ଷୁ ଇଏ ମଧ୍ୟ ନୃତ୍ୟ କରୁଛନ୍ତି। ହିଜ୍ ଆଇବ୍ରୋଜ୍ ଆର୍ ଲାଇକ୍ ବୋଜ୍, ଯେଉଁ ଭ୍ରୁଲତା ରହିଛି ଇଏ ଗୋଟେ କ'ଣ ଧନୁ ଭଳି, ଆଣ୍ଡ ହିଜ୍ ଆଇଜ୍ ଆର୍ ଲାଇକ୍ ଆରୋଜ୍, ତା'ର ଚକ୍ଷୁ ତାଙ୍କର ଯେଉଁ ରହିଛି ସେ ଗୋଟେ ବାଣ ଭଳି ବା ତୀର ଭଳି। ହିଜ୍ ଇୟର୍ସ ଆର୍ ଫିକ୍ସଡ୍ ଅନ୍ ଦ ଷ୍ଟ୍ରିଙ୍ଗ ଅଫ୍ ଦ୍ୟାଟ୍ ମୁଭ୍, ତାଙ୍କର ଯେଉଁ କାନ ଦୁଇଟି ରହିଛି ସେ ସେଇ ଯେଉଁ କ'ଣ ଯେଉଁ ଯେଉଁ ରହିଛି ଯେଉଁଯାକ ସ୍ୱରକୁ ଯେଉଁ ବାନ୍ଧି ଗୁଣରେ ରହିଛନ୍ତି ସେଇଟା ଗୁଣକୁ ଫିକ୍ସ କରାହେଉଛି କର୍ଣ୍ଣ ଦୁଇଟା ଦ୍ୱାରା। ଆଣ୍ଡ ହ୍ୱେନ୍ ହିଜ୍ ଆଇଜ୍ ସ୍ପ୍ରେଡ୍ ଟୁ ହିଜ୍ ଇୟର୍ସ, ହିଜ୍ ଇୟର୍ସ ଆର୍ ଫିକ୍ସଡ୍ ଅନ୍ ଦ ଷ୍ଟ୍ରିଙ୍ଗ ଅଫ୍ ଦ ବୋଜ୍, ଆଣ୍ଡ ହ୍ୱେନ୍ ହିଜ୍ ଆଇଜ୍ ସ୍ପ୍ରେଡ୍ ଟୁ ହିଜ୍ ଇୟର୍ସ, ତାଙ୍କର ଯେତେବେଳେ ଚକ୍ଷୁ ରହିଛି ସିଏ ତାଙ୍କର କର୍ଣ୍ଣ ପାଖକୁ ଚାଲି ଯାଉଛନ୍ତି, ବହୁତ ସୁନ୍ଦର ଚକ୍ଷୁ ରହିଛି। ହି ପିୟର୍ସେସ୍ ଦ ହାର୍ଟସ୍ ଅଫ୍ ଦ ଗୋପିଜ୍, ତେଣୁ ଏହିଭଳି ଭାବରେ ଯେଉଁ ଚକ୍ଷୁ ଈକ୍ଷଣ କରୁଛନ୍ତି ଗୋପୀମାନଙ୍କର ହୃଦୟକୁ ବିଦ୍ଧ କରୁଛି। ଏଇ ଚାନ୍ଦେର ବଡ଼ ନାଟ ପସାରି ଚାନ୍ଦେର ହାଟ ବିନିମୂଳେ ବିଲାୟ ନିଜାମୃତ, କାହ ସ୍ମିତ ଜ୍ୟୋତ୍ସ୍ନାମୃତେ କାହାରେ ଅଧରାମୃତେ ସବୁ ଲୋକ କରେ ଆପ୍ୟାୟିତ, ଭଗବାନଙ୍କର ଏଇ ଚାନ୍ଦେର ବଡ଼ ନାଟ ଏଇ ଚନ୍ଦ୍ର ଯେଉଁ ରହିଛନ୍ତି ସବୁ ତାଙ୍କର ବହୁତ ସୁନ୍ଦର ସୁନ୍ଦର ନୃତ୍ୟ ରହିଛି। ପସାରି ଚାନ୍ଦେର ହାଟ, ଏ ଚନ୍ଦ୍ର ଗୋଟେ ହାଟ ଖୋଲା ହେଇଛି, ଆମେ ଯେମିତି ନାମ ହାଟ କରୁଛେ ସେଭଳି ଭାବରେ ଭଗବାନଙ୍କ ଶରୀରରେ ନା ଚାନ୍ଦ୍ରର ହାଟ ରହିଛି। ବିନିମୂଳେ ବିଲାଏ ନିଜାମୃତ, ଏଇ ଯେଉଁ ଚାନ୍ଦ ଯେଉଁ ଅମୃତକୁ ପ୍ରଦାନ କରୁଛନ୍ତି, ଭଗବତ ଗୀତାରେ ଭଗବାନ କହିଲେ ପୁଷ୍ଣାମି ଚୌଷଧି ସର୍ବା ସୋମଭୂତ ରସାତ୍ମକ, ଯେଉଁ ରହିଛନ୍ତି ହୁଏନ୍ ମାତା ଯେତେ କହିଲେ ମୋତେ ଟିକେ କହିଦେବେ, ମୁଁ ଇଂଲିଶରେ କହିବି, ନହେଲେ ଦ୍ୟାଟ୍ ନୋ ନେସେସିଟି ଅଫ୍ ସ୍ପିକିଂ ଇନ୍ ଇଂଲିଶ। ତେଣୁ ଯେତେବେଳେ ଏଇଭଳି ଭାବରେ ଭଗବାନଙ୍କର ଯେଉଁ ମୁଖ ସୌନ୍ଦର୍ଯ୍ୟ ରହିଛି ଶୋଭା ପାଉଛି, ଇଏ ଗୋଟେ ହାଟ, ଚାନ୍ଦର ହାଟ ସବୁ ଲାଗିଛି, ଏବଂ ଇଏ ଯେଉଁ ଅମୃତ ଭଗବତ ଗୀତାରେ ଭଗବାନ କହିଲେ ଚନ୍ଦ୍ରରେ ସେ ହେଉଛନ୍ତି ଅମୃତ, କୃଷ୍ଣାମି ଚୌଷଧି ସର୍ବା ସୋମଭୂତ ରସାତ୍ମକ, ଚନ୍ଦ୍ରରେ ଯେଉଁ ଆଲୋକ ରହିଛି ଇଏ ଅମୃତ, ଯାହାଫଳରେ କି ଫଳ ଫୁଲ ଏମାନେ ସବୁ ବୃଦ୍ଧି ପ୍ରାପ୍ତ ହେଉଛନ୍ତି। କିନ୍ତୁ ଆମର ବୈଜ୍ଞାନିକମାନେ କହୁଛନ୍ତି ଚନ୍ଦ୍ରରେ କିଛି ନାହିଁ, ଖାଲି ବାଲି। ତେଣୁ ଇଏ ବୈଜ୍ଞାନିକ ଆମେ ଧରିବା ନା ସେ ବୈଜ୍ଞାନିକ ଧରିବା, କେଉଁ ବୈଜ୍ଞାନିକ ଧରିବା? ଆମେ ସାଧାରଣତଃ ଲୋକମାନେ ଯେଉଁ ସେଇ ବୈଜ୍ଞାନିକ ଧରନ୍ତି ଯିଏ ତାଙ୍କର ଫୁଲ୍ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେଇନାହାନ୍ତି, ତାଙ୍କର ଗବେଷଣା ଚାଲିଛି, କୋଟିଏ ବର୍ଷ ପରେ କିଛି ଜାଣିପାରନ୍ତି, ଅଧିକ କିଛି ଜ୍ଞାନ ପାଇପାରନ୍ତି। କିନ୍ତୁ ଆମର ଏଇ ଯେଉଁ ବୈଜ୍ଞାନିକ, ଇଏ ସବୁକିଛି ଜ୍ଞାନ ତାଙ୍କ ପାଖରେ ଅଛି, ବେଦାନ୍ତ ସବୁକିଛି ଜ୍ଞାନର ଅନ୍ତ ଦେଇଦେଇଛନ୍ତି, ଆଉ କିଛି ଜ୍ଞାନ ନାହିଁ ବାକି ତାଙ୍କ ପାଖରେ, ସବୁ ଜ୍ଞାନ ଦେଇଦେଇଛନ୍ତି। ତେଣୁ ଆମ ଉପରେ ନିର୍ଭର କରୁଛି ଆମେ କେଉଁ ବୈଜ୍ଞାନିକକୁ ଧରିବା। ତେଣୁ ଯାହା ବି ହେଉ, ଭଗବାନ ଏ ଯେଉଁ ଦେଉଛନ୍ତି ନିଜ ଅମୃତକୁ ପ୍ରଦାନ କରୁଛନ୍ତି, କେତେ ପଇସା ମାଗୁଛନ୍ତି, କେତେ ସେ ଅମୃତ ପାଇଁ ଦେବା ପାଇଁ କେତେ ଦେବାକୁ ପଡ଼ିବ ନା ବିନିମୂଲେ, ଫ୍ରି ଅଫ୍ କଷ୍ଟ। କାହୁଁ ସ୍ମିତ ଜ୍ୟୋତ୍ସ୍ନାମୃତେ, କାହାକୁ ଯେଉଁ ସ୍ମିତ ସ୍ମିତ ହାସ୍ୟ କରୁଛନ୍ତି, ଇଏ ମଧ୍ୟ ଗୋଟେ ଅମୃତ ପ୍ରଦାନ କରୁଛନ୍ତି, ଜ୍ୟୋତ୍ସ୍ନାମୃତ ପ୍ରଦାନ କରୁଛନ୍ତି। କାହାରେ ଅଧରାମୃତେ, କାହାକୁ ମଧ୍ୟ ଅଧରାମୃତ ବା ଚୁମ୍ବନ ପ୍ରଦାନ କରୁଛନ୍ତି। ସବୁ ଲୋକ କରେ ଆପ୍ୟାୟିତ, ସମସ୍ତଙ୍କୁ ଏଇଭଳି ଭାବରେ ସେ ଆପ୍ୟାୟିତ କରୁଛନ୍ତି ଭଗବାନ। ତେଣୁ ବିପୁଳାୟତାରୁଣ ମଦନ ମଦ ଘୂର୍ଣ୍ଣନ ମନ୍ତ୍ରୀ ଯାହାର ଦୁଇ ନୟନ, ରାଜାଙ୍କର ମନ୍ତ୍ରୀ କିଏ? ଲାବଣ୍ୟ କେଲି ସାଧନ ଜନନେତ୍ର ରସାୟନ ସୁଖମୟ ଗୋବିନ୍ଦ ବଦନ। ବିପୁଳା କୃଷ୍ଣ ହାଜ୍ ଟୁ ରେଡିସ୍ ୱାଇଡ଼ଲି ସ୍ପ୍ରେଡ୍ ଆଇଜ୍, ଭଗବାନଙ୍କର ଯେଉଁ ଦୁଇଟି ରହିଛି ଚକ୍ଷୁ ରହିଛି ଲାଲ, ଇଶତ ଲାଲ ଏବଂ ବହୁତ ବିସ୍ତୀର୍ଣ୍ଣ ଚକ୍ଷୁ ରହିଛି। ଦିଜ୍ ଆର୍ ମିନିଷ୍ଟର୍ସ ଅଫ୍ ଦି କିଙ୍ଗ, ଇଏ ହେଉଛି ଭଗବାନ ରାଜାଙ୍କର ମିନିଷ୍ଟର, ରାଜାଙ୍କର ମନ୍ତ୍ରୀ। ଦିଜ୍ ଆର୍ ଦି ମିନିଷ୍ଟର୍ସ ଅଫ୍ ଦି କିଙ୍ଗ ଆଣ୍ଡ ଦେ ସବ୍ଡ୍ୟୁ ଦି ପ୍ରାଇଡ୍ ଅଫ୍ କ୍ୟୁପିଡ୍ ହୁ ଅଲ୍ସୋ ହାଜ୍ ବ୍ୟୁଟିଫୁଲ୍ ଆଇଜ୍। ଏବଂ ଏଇ ଯେଉଁ ମନ୍ତ୍ରୀ ଦୁଇ ଜଣ ରହିଛନ୍ତି, ସେମାନେ ଯେଉଁ ମଦନ ରହିଛି, ମଦନ ସାଧାରଣତଃ ଭୌତିକ ଜଗତରେ ଗୋଟିଏ ପୁରୁଷ ଗୋଟିଏ ସ୍ତ୍ରୀର ଆକର୍ଷଣରେ ବଶୀଭୂତ ହେଇଯାଏ, ଇଏ ମଦନର ଆକର୍ଷଣ। କିନ୍ତୁ ଭଗବାନଙ୍କର ଯେଉଁ ଚକ୍ଷୁ ରହିଛି, ଏ ଚକ୍ଷୁ ଏ ମଦନର ଯେଉଁ ରହିଛି ସବୁଠୁ ପ୍ରାୟ ମଦନର ଯେଉଁ ଗର୍ବ ରହିଛି, ଏ ସମସ୍ତଙ୍କୁ ସେ ପରାଭୂତ କରୁଛି। ସେଇ ମଦନର ଗର୍ବକୁ ଭଗବାନଙ୍କର ଯେଉଁ ଦୁଇ ଚକ୍ଷୁ ରହିଛନ୍ତି ମିନିଷ୍ଟର ଭଳି ମନ୍ତ୍ରୀ ଭଳି, ସେ ମଦନର ଗର୍ବକୁ ମଧ୍ୟ ପରାହତ କରୁଛନ୍ତି। ଦ୍ୟାଟ୍ ଫେସ୍ ଅଫ୍ ଗୋବିନ୍ଦ ହୁଚ୍ ଇଜ୍ ଫୁଲ୍ ଅଫ୍ ହ୍ୟାପିନେସ୍ ଇଜ୍ ଦ ହୋମ୍ ଅଫ୍ ଦି ପାଷ୍ଟ ଟାଇମ୍ସ ଅଫ୍ ବ୍ୟୁଟି। ସେଇ ଭଗବାନ ଗୋବିନ୍ଦଙ୍କର ଯେଉଁ ମୁଖପଦ୍ମ ରହିଛି ଫୁଲ, ଏ ପୂର୍ଣ୍ଣ ଆନନ୍ଦମୟ ରହିଛି, ସେଥିରେ ଆନନ୍ଦ ରହିଛି, ଏବଂ ଇଏ ହେଉଛି ସବୁକିଛି ସୌନ୍ଦର୍ଯ୍ୟର ସବୁକିଛି, ଇଏ ସୌନ୍ଦର୍ଯ୍ୟର ଧାମ, ଭଗବାନଙ୍କର ମୁଖ ସୌନ୍ଦର୍ଯ୍ୟର ଧାମ। ଆଣ୍ଡ ଇଟ୍ ଇଜ୍ ଭେରି ପ୍ଲିଜିଂ ଟୁ ଏଭ୍ରିୱାନ୍ସ ଆଇଜ୍, ଏବଂ ସମସ୍ତଙ୍କ ଚକ୍ଷୁ ପାଇଁ ଇଏ ବହୁତ ଆନନ୍ଦଦାୟକ, ଭେରି ପ୍ଲିଜିଂ। ଯାହାର ପୁଣ୍ୟ ପୁଞ୍ଜ ଫଳେ ସେ ମୁଖ ଦର୍ଶନ ମିଳେ, ଦୁଇ ଆଖି କି କରିବେ ପାନି। ଯେଉଁମାନଙ୍କର ପୁଣ୍ୟ ରହିଛି, ପୁଣ୍ୟ ପୁଞ୍ଜ ଗୋଟିଏ ପୁଣ୍ୟ ନୁହଁ, ଯିଏ ଯେଉଁ ସବୁ ପୁଣ୍ୟ କାର୍ଯ୍ୟ କରୁଛନ୍ତି ଏହିଭଳି ଭାବରେ ଅନେକ ପୁଣ୍ୟ ଫଳର ସଞ୍ଚିତ ହେଲେ ତାର ଫଳ କ'ଣ ହେବ ନା ସେ ମୁଖ ଦର୍ଶନ ମିଳେ, ଭଗବାନଙ୍କର ମୁଖ ଦର୍ଶନ ମିଳିବ ତାକୁ, ଏତେ ସହଜରେ ଭଗବାନ ମୁଖ ଦର୍ଶନ ମିଳେ ନାହିଁ। ତେଣୁ ଦୁଇ ଆଖି କି କରିବେ ପାନେ, ଯଦି ସୌନ୍ଦର୍ଯ୍ୟ ମିଳିଲା ଦର୍ଶନ ମିଳିଲା, ଦୁଇଟି ଆଖିରେ କ'ଣ ଆମେ ଦେଖିବା ସେ ସୌନ୍ଦର୍ଯ୍ୟକୁ? ଦୁଇ ଆଖି କି କରିବେ ପାନେ, ଏ ଦେଖିବା କଥା କୁହାଯାଉନି, ପାନ କେମିତି କରିବା, ଚକ୍ଷୁ ମାଧ୍ୟମରେ ଭଗବାନ ରୂପକୁ ପାନ କରିବା କଥା କୁହାଯାଉଛି, କିନ୍ତୁ ଦୁଇ ଆଖିରେ କ'ଣ ଆମେ ପାନ କରିବା? ଦ୍ୱିଗୁଣ ବାଡ଼େ ତୃଷ୍ଣା ଲୋଭ ପିତେ ନାରେ ମନକ୍ଷୋଭ। ଭଗବାନଙ୍କୁ ଯେଉଁ ରୂପ ଅମୃତ ରହିଛି ଏଇଟାକୁ ଯେଉଁମାନେ ଚକ୍ଷୁ ଦ୍ୱାରା ପାନ କରୁଛନ୍ତି ତାଙ୍କର ତୃଷ୍ଣା ଆହୁରି ବଢ଼ିଯାଉଛି। ଯେତେ ପାନ କଲେ ସେତେ ପିଇବା ପାଇଁ ଇଚ୍ଛା ହେଉଛି, ତୃଷ୍ଣା ବଢ଼ିଯାଉଛି, ଦ୍ୱିଗୁଣ ବଢ଼ିଯାଉଛି। ଦ୍ୱିଗୁଣ ବାଡ଼େ ତୃଷ୍ଣା ଲୋଭ ପିତେ ନାରେ ମନକ୍ଷୋଭ। କିନ୍ତୁ ଦୁଇଟି ଚକ୍ଷୁରେ କ'ଣ ପାନ କରିବେ, ତେଣୁ ମନରେ କ୍ଷୋଭ ଆସୁଛି। ଦୁଃଖେ କରେ ବିଧିର ନିନ୍ଦନ, ତେଣୁ ସେ ବ୍ରହ୍ମାଙ୍କର ନିନ୍ଦା କରିବା ପାଇଁ ଆରମ୍ଭ କରୁଛନ୍ତି। କ'ଣ କ'ଣ କରୁଛନ୍ତି, ନା ଦେଲେ ଏକ ଲକ୍ଷ କୋଟି, ସବେ ଦିଲ ଆଖି ଦୁଟି, ତାତେ ଦିଲ ନିମିଷ ଆଚ୍ଛାଦନ। ବ୍ରହ୍ମା ବା ବିଧି ଯେଉଁମାନେ ଭଗବାନଙ୍କୁ ମୁଖ ଦର୍ଶନ କରିବେ ତାଙ୍କ ପାଇଁ ଦେବା କଥା କେତେ ଚକ୍ଷୁ ଦେବା କଥା, ଲକ୍ଷ କୋଟି। ପ୍ରଭୁ ସୋ ଥ୍ୟାଙ୍କ ୟୁ ଭେରି ମଚ୍ ପ୍ରଭୁ, ୱେଲକମ୍ ଟୁ ଆୱାର ଭାଗବତମ୍ କ୍ଲାସ୍। ସୋ ନା ଦେଲେ ଏକ ଲକ୍ଷ କୋଟି, ଦୁଇଟି ଚକ୍ଷୁ ଆମେ ଦେଇଛନ୍ତି, ଆମର ଇନ୍ଦ୍ରଙ୍କର ହଜାର ରହିଛି, ନୟନ ରହିଛି ଇନ୍ଦ୍ରଙ୍କର, ପୁରନ୍ଦରଙ୍କର, ତାଙ୍କୁ କୁହାଯାଏ ସହସ୍ରା ସହସ୍ରାକ୍ଷ, ସହସ୍ରାକ୍ଷ କହିଲେ ହଜାର ଆଖି ରହିଛି ତାଙ୍କର, ଇନ୍ଦ୍ରଙ୍କର, ଯିଏ ଏଇ ଅପ୍ସରାମାନଙ୍କ ସୌନ୍ଦର୍ଯ୍ୟ ଦେଖୁଛନ୍ତି ତାକୁ ଦେଇଛନ୍ତି ହଜାର ଆଖି। କିନ୍ତୁ ଯିଏ ଭଗବାନଙ୍କ ରୂପ ସୌନ୍ଦର୍ଯ୍ୟ ଦେଖିବେ ତାଙ୍କର କେତେଟା ଆଖି ଦେବା କଥା, ନା ଦୁଇଟି, ନା ଦେଲେ ଏକ ଲକ୍ଷ କୋଟି ଦେବା କଥା, ସବେ ଦିଲା ଆଖି ଦୁଇଟି, ତାତେ ଦିଲା ନିମିଷ ଆଚ୍ଛାଦନ, ସେଥିରେ ପୁଣି ନିମିଷ ରହିଛି, ପତା ରହିଛି, ଦେବତାମାନଙ୍କ ଲୋକରେ ଯଦିଓ ତାଙ୍କର ପତା ରହିଛି କିନ୍ତୁ ସେଇଟା ପଡ଼େ ନାହିଁ, ସେଥିପାଇଁ ତାଙ୍କର ଗୋଟେ ନାମ ହେଉଛି ଅନିମିଷା, ତାଙ୍କର ପଲକ ପଡ଼େ ନାହିଁ। କିନ୍ତୁ ବିଧି ଜଡ଼ ତପୋଧନ ରସ ଶୂନ୍ୟ ତାର ମନ, ବିଧିଙ୍କର କୌଣସି ତାଙ୍କର ରସ ନାହିଁ, ରସ ରସିକ ବ୍ୟକ୍ତି ସିଏ ନୁହନ୍ତି, ଅରସିକ ବ୍ୟକ୍ତି ସିଏ, ରସ ଶୂନ୍ୟ ତାର ମନ, ବିଧି ଜଡ଼ ସିଏ ମୂର୍ଖ ଭଳି ରହିଛନ୍ତି, ଜାଣିନାହାନ୍ତି ପ୍ରକୃତରେ କେମିତି ସୃଷ୍ଟି କରିବାକୁ ପଡ଼ିବ, ନାହିଁ ଜାଣେ ଯୋଗ୍ୟ ସୃଜନ, କେମିତି ସୃଜନ କରିବାକୁ ପଡ଼ିବ, କେମିତି ସୃଷ୍ଟି କରିବାକୁ ପଡ଼ିବ ସେ ଜାଣନ୍ତି ନାହିଁ। ଯେ ଦେଖିବେ କୃଷ୍ଣାନନ ତାର କରେ ଦୁଇ ନୟନ, ଯିଏ ଭଗବାନଙ୍କର ମୁଖକୁ ଦର୍ଶନ କରିବେ ତାଙ୍କୁ ଦେଇଛନ୍ତି ଦୁଇଟି ଆଖି। ବିଧି ହନ ହେନ ଅବିଚାର, ବିଧିଙ୍କର ଏଇଭଳି ଭାବରେ ଅବିଚାର ରହିଛି, ମୋର ଯଦି ବୋଲ ଧରେ, ଗୋପୀମାନେ କହୁଛନ୍ତି ଏ କଥା, ମୋର ଯଦି ମୋ କଥାକୁ ଯଦି ସେ ଶୁଣିବେ ବ୍ରହ୍ମା, ତାହେଲେ କୋଟି ଆଖି ତାର କରେ, ତାଙ୍କୁ ଅନ୍ତ ଲକ୍ଷ କୋଟି ନଦେବେ, ଅନ୍ତତଃ କୋଟିଏ ଆଖି ତାଙ୍କୁ ଦେବେ ଦେବା କଥା, ତବେ ଜାଣି ଯୋଗ୍ୟ ସ୍ଥିତ, ତବେ ଜାଣି ଯୁଗ ସୃଷ୍ଟି ତାର, ତେଣୁ ସେତେବେଳେ ଆମେ ଜାଣିବୁ ଯେ ପ୍ରକୃତରେ ଠିକ୍ ଭାବରେ ସୃଷ୍ଟି କରିଛନ୍ତି, ସୃଷ୍ଟିକର୍ତ୍ତା ଠିକ୍ ଭାବରେ କରିଛନ୍ତି। କୃଷ୍ଣାଙ୍ଗ ମାଧୁର୍ଯ୍ୟ ସିନ୍ଧୁ ସୁମଧୁର ମୁଖ ଇନ୍ଦୁ ଅତି ମଧୁ ସ୍ମିତ ସୁକିରଣେ ଏତିନେ ଲାଗିଲ ମନ ଲୋଭେ କରେ ଆସ୍ୱାଦନ ଶ୍ଳୋକ ପଡ଼େ ସହସ୍ର ଚାଳଣେ ଏ ସୁହସ୍ତ ଚାଳଣେ। କୃଷ୍ଣାଙ୍ଗ ମାଧୁର୍ଯ୍ୟ ସିନ୍ଧୁ, ଭଗବାନଙ୍କର ଅଙ୍ଗ ଗୋଟେ ମାଧୁରର ସିନ୍ଧୁ, ସମୁଦ୍ର, ମାଧୁରର ସମୁଦ୍ର, ଏବଂ ସୁମଧୁର ମୁଖ ଇନ୍ଦୁ, ଭଗବାନଙ୍କ ଯେଉଁ ସୁମଧୁର ମୁଖ ରହିଛି ଇଏ ଚନ୍ଦ୍ର ଭଳି, ଏବଂ ଅତି ମଧୁ ସ୍ମିତ ସୁକିରଣେ, ଏବଂ ସେଇ ମୁଖରୁ ଯେଉଁ କିରଣ ଆସୁଛି, ମୁଖ ଚନ୍ଦ୍ରରୁ ଯେଉଁ କିରଣ ଆସୁଛି ଏସବୁ ମଧୁ ମଧୁ ବିଚ୍ଛୁରିତ ହେଉଛି, ସ୍ମିତ ସୁକିରଣେ ସ୍ମିତ ହାସ ଦ୍ୱାରା ଏ ମଧୁ ସବୁ ବିକିରଣ ହେଉଛି। ଏତିନ ଲାଗିଲ ମନ, ଏଇ ତିନିଟିରେ ଯେତେବେଳେ ଆମର ମନଟା ଲାଗିଯାଉଛି, ଲୋଭେ କରେ ଆସ୍ୱାଦନ, ଏଇଟାକୁ ଆସ୍ୱାଦନ କରୁଛନ୍ତି ମହାପ୍ରଭୁ, ତେଣୁ ଶ୍ଳୋକ ପଡ଼େ ସ୍ୱହସ୍ତ ଚାଳନେ, ଭଗବାନ ଶ୍ଳୋକ କରୁଛନ୍ତି ହାତ ଚଳେଇକିରି। ଦ ଟ୍ରାନ୍ସେଣ୍ଡେଣ୍ଟାଲ ଫର୍ମ ଅଫ୍ ଲର୍ଡ ଶ୍ରୀ କୃଷ୍ଣ ଇଜ୍ କମ୍ପେୟାର୍ଡ ଟୁ ଆନ୍ ଓସନ୍, ଭଗବାନଙ୍କର ଯେଉଁ ରହିଛି ସୌନ୍ଦର୍ଯ୍ୟ ବା ଭଗବାନଙ୍କ ଶରୀର ଯେଉଁ ରହିଛି ଇଏ ଗୋଟେ ଗୋଟେ ସମୁଦ୍ର ଭଳି। ଏ ପାର୍ଟିକୁଲାରଲି ଏକ୍ସଟ୍ରାଅର୍ଡିନାରୀ ଭିଜନ୍ ଇଜ୍ ଦ ମୁନ୍ ଏବଭ୍ ଦ ଓସନ୍, ଏଇ ଯେଉଁ ସମୁଦ୍ର ରୂପକ ସମୁଦ୍ର ଭଗବାନଙ୍କ ବଦନ ରୂପକ ଭଗବାନଙ୍କର ଶରୀର ରୂପକ ସମୁଦ୍ରରେ ଏ ଯେଉଁ ଭଗବାନ ମୁଖ ରୂପକ ଚନ୍ଦ୍ର ରହିଛି, ଏ ଉପରେ ରହିଛି, ସମୁଦ୍ର ଉପରେ ରହିଛି, ମୁନ୍ ଏଭବ୍ ଦ ଓସେନ୍, ଶ୍ରୀ କ୍ରିଷ୍ଣସ୍ ଫେସ୍, ଦ୍ୟାଟ୍ ଇଜ୍ ଭଗବାନଙ୍କର ମୁଖ ପଦ୍ମ. ଆଣ୍ଡ ଦେନ୍ ଇଭିନ୍ ମୋର୍ ଏକ୍ସଟ୍ରାଅର୍ଡିନାରି ଭିଜନ୍ ଇଜ୍ ହିଜ୍ ସ୍ମାଇଲ୍. ଆହୁରି ଅଧିକ ଶୋଭା ପାଉଛି ଭଗବାନଙ୍କର ସ୍ମିତ ହାସ୍ୟ, ହୁଚ୍ ଇଜ୍ ସ୍ୱିଟର୍ ଦେନ୍ ସ୍ୱିଟ୍ ଆଣ୍ଡ ଇଜ୍ ଲାଇକ୍ ସାଇନିଂ ବିମ୍ସ ଅଫ୍ ମୁନ୍ ଲାଇଟ୍. ମଧୁରରୁ ମଧ୍ୟ ଆହୁରି ମଧୁର, ସ୍ୱିଟର୍ ଦେନ୍ ସ୍ୱିଟ୍, ଏବଂ ଲାଇକ୍ ସାଇନିଂ ବିମ୍ସ ଅଫ୍ ମୁନ୍ ଲାଇଟ୍, ଚନ୍ଦ୍ର କିରଣ ଭଳି ରହିଛି, ସାଇନିଂ ବିମ୍ସ ଅଫ୍ ମୁନ୍ ଲାଇଟ୍. ହ୍ୱାଇଲ୍ ସ୍ପିକିଂ ଅଫ୍ ଦିସ୍ ଥିଙ୍ଗ୍ସ ୱିଥ୍ ସନାତନ ଗୋସ୍ୱାମୀ, ଶ୍ରୀ ଚୈତନ୍ୟ ମହାପ୍ରଭୁ ବିଗାନ୍ ଟୁ ରିମେମ୍ବର ୱାନ୍ ଥିଙ୍ଗ୍ ଆଫ୍ଟର୍ ଆନାଦର୍, ମୁଭିଂ ଇଜ୍ ହ୍ୟାଣ୍ଡସ୍ ଇନ୍ ଏକ୍ସଟ୍ରା ସି ରିସାଇଟେଡ୍ ଏ ଭର୍ସ. ଭଗବାନଙ୍କର ଯେଉଁ ସୌନ୍ଦର୍ଯ୍ୟ ବର୍ଣ୍ଣନା କରୁଛନ୍ତି ସନାତନ ଗୋସ୍ୱାମୀଙ୍କୁ, ବିଭିନ୍ନ ଶ୍ଳୋକ ସବୁ ମନେ ପଡ଼ୁଛି ତାଙ୍କର, ସେ ଗୋଟିଏ ଗୋଟିଏ ଶ୍ଳୋକକୁ ଗୋଟିଏ ପରେ ଗୋଟିଏ ଶ୍ଳୋକ ତାଙ୍କର ଆସୁଛି, ମନେକୁ ଆସୁଛି. ତେଣୁ ସିଏ ତାଙ୍କର ଶ୍ଳୋକ କହିଲାବେଳେ ହାତ ଏମିତି ଚଲାଉଥିବେ, ମୁଭିଂ ଇଜ୍ ହ୍ୟାଣ୍ଡ ରିସାଇଟେଡ୍ ଏ ଭର୍ସ. ଆମେ ଆଉ ସେ ଭର୍ସ ପାଠ କରିବା ନାହିଁ, ପଢ଼ିବା. ମଧୁରମ୍ ମଧୁରମ୍ ବପୁରସ୍ୟ ବିଭୋର୍, ମଧୁରମ୍ ମଧୁରମ୍ ବଦନମ୍ ମଧୁରମ୍, ମଧୁଗନ୍ଧି ମୃଦୁ ସ୍ମିତମ୍ ଏତଦୋହୋ, ମଧୁରମ୍ 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 ମଧୁରମ୍. ଏଇଟା ଏଇଟା ଇଜ୍ କୋଟେଡ୍ ଫ୍ରମ୍ କୃଷ୍ଣ କର୍ଣ୍ଣାମୁଦ ବିଲମଙ୍ଗଳ ଠାକୁର. ମଧୁର ରସ ସବୁ ରହିଛି. ମଧୁରମ୍ ମଧୁରମ୍ ବପୁରସ୍ୟ ବିଭୋର୍, ଓ ମାଇ ଲର୍ଡ଼, ଦ ଟ୍ରାନ୍ସେଣ୍ଡେଣ୍ଟାଲ୍ ବଡ଼ି ଅଫ୍ କ୍ରିଷ୍ଣ ଇଜ୍ ଭେରି ସ୍ୱିଟ୍. ଏଇଟା ବିଲମଙ୍ଗଳ ଠାକୁର, ଯିଏକି ଜଣେ ବିଲମଙ୍ଗଳ ଠାକୁରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ସେ ଏତେ ସ୍ତ୍ରୈଣ ଥିଲେ, ଗୋଟେ ବେଶ୍ୟାପକୁ ଗମନ କରୁଥିଲେ, ଏମିତିକି ତାଙ୍କର ପିତାଙ୍କର ଶ୍ରାଦ୍ଧ ଦିବସରେ ମଧ୍ୟ ସେଦିନ ରାତିଟା ବହୁତ ଝଡ଼ ବର୍ଷା ସବୁ ହେଉଛି, ନଦୀରେ ସବୁ ବଢ଼ି ଆସିଯାଇଛି, କିନ୍ତୁ ତଥାପି ସେ ଗୋଟେ ଶବ ଧରିକି ପାର ହେଇଗଲେ. ସେ ଭାବିଲେ ଏଇଟା ଗୋଟେ ନୌକା ଭଳି, ଶବଟାକୁ ଧରି ପାର ହେଇଗଲେ. ସେ ଯେଉଁ ରହିଛି ତା ନାମ ଚିନ୍ତାମଣି, ତା ପାଖକୁ ଯାଇ ପହଞ୍ଚିଲେ, ରାତି ବହୁତ ହେଇଗଲାଣି, କବାଟ ଖଟଖଟ କଲେ, କିନ୍ତୁ ତଥାପି ସେ ମାନେ କବାଟ ସେଠି ଶୋଇପଡ଼ିଛନ୍ତି. ସେ ଭାବିଲେ ଆଜି ତ ତାଙ୍କ ପିତୃଶ୍ରାଦ୍ଧ, ସେ ଆସିବେ ନାହିଁ କହିକି ଶୋଇପଡ଼ିଛନ୍ତି. ତେଣୁ କବାଟ ଖଟଖଟ କଲେ, ଯେତେବେଳେ ଖୋଲିଲେ ନାହିଁ, ସେତେବେଳେ ସେ ଛାତ ଉପରୁ ଯାଇକିରି ଛାତ ଫଟେଇକିରି ସେ ଡେଇଁଲେ ତଳକୁ. ଏବେ ଯେଉଁ ଗଲେ ଛାତ ଉପରୁ ଗୋଟେ ସାପକୁ ଧରି ଗଲେ, ସେ ଭାବିଲେ ଏଇଟା ଗୋଟେ ଦୌଡ଼ି ଗଲି. ପ୍ରବେଶ କଲେ, ଯେତେବେଳେ ସେ ଚିନ୍ତାମଣି ଯାଏ ଦେଖିଲେ ଆଶ୍ଚର୍ଯ୍ୟ ହେଇଗଲା. ସେ କହିଲେ, ତୁମର ଏଇ ଯେଉଁ ଶରୀର, ଯେଉଁ ଇଏ କ'ଣ ରକ୍ତ ଇତ୍ୟାଦି ଶରୀରରେ ଯେଉଁ ରକ୍ତ ସବୁ ମଜା ଅସ୍ଥି ଏସବୁ ତ ରହିଛି, ଏ ସୌନ୍ଦର୍ଯ୍ୟ କ'ଣ ଆଦରେ ଅଛି, ଆ ପ୍ରତି ତୁମେ ଏତେ ଆସକ୍ତ, ଯଦି ଏଇ ଆସକ୍ତି ଯଦି ଭଗବାନ ପ୍ରତି ରହିଥାନ୍ତା, ତୁମର କ'ଣ ଅବସ୍ଥାନ ହୋଇଥାନ୍ତା. ଏତିକି ଯେତେବେଳେ କହିଦେଲେ, ସାଙ୍ଗେ ସାଙ୍ଗେ ବିଲମଙ୍ଗଳ ଠାକୁରଙ୍କର ଭଗବାନ କଥା ମନେ ପଡ଼ିଲା. ସାଙ୍ଗେ ସାଙ୍ଗେ ସେ ଛାଡ଼ିକି ପଳାଇଗଲେ ପଳାଇଗଲେ ସେ ସ୍ଥାନ ଛାଡ଼ି ପଳାଇଗଲେ. ବାଟରେ ଯାଉଛନ୍ତି, ଗୋଟେ ଦେଖିଲେ ଗୋଟେ ନଦୀରେ ଗୋଟେ ଯୁବତୀ ଲୋକ ସ୍ନାନ, ଯୁବତୀଟେ ସ୍ନାନ କରୁଛି. ତେଣୁ ସେ ସ୍ନାନ ଦେଖିକିରି ତା ପ୍ରତି ମଧ୍ୟ ସେ ପୁଣି ଆକର୍ଷିତ ହୋଇଗଲେ. ତେଣୁ ସେ ଯୁବତୀ ଜଣଙ୍କ ଯେତେବେଳେ ଦେଖିଲେ, ଜଣେ ସାଧୁ ଏଇଭଳି ଭାବେ ମୋତେ ଲକ୍ଷ୍ୟ କରୁଛନ୍ତି, ତେଣୁ ସେ ସ୍ନାନ କରି ପଳାଇ ଆସିଲେ ତାଙ୍କ ଗୃହକୁ. ଯେତେବେଳେ ଗୃହକୁ ଯାଉଛନ୍ତି, ତାଙ୍କ ପଛେ ପଛେ ଯାଉଛନ୍ତି. ତେଣୁ ସେ ଯେତେବେଳେ ତାଙ୍କ ଘରେ ପହଞ୍ଚିଲେ, ସେତେବେଳେ ସେ ତାଙ୍କର ସ୍ୱାମୀଙ୍କୁ କହିଲେ, ଏଭଳି ଜଣେ ସାଧୁ ମୋ ପଛେ ପଛେ ଆସୁଛନ୍ତି. ତେଣୁ ତାଙ୍କ ସ୍ୱାମୀ କହିଲେ ଯେ ସେ ସାଧୁ କ'ଣ ଚାହୁଁଛନ୍ତି, ତାଙ୍କର ମନସ୍କାମନା ପୂର୍ଣ୍ଣ କର. ଏଇଭଳି ଭାବରେ ଯେତେବେଳେ କହିଲେ, ସେ ତାଙ୍କୁ ଡାକିଲେ, ଘରକୁ ଡାକି ପଚାରିଲେ, କ'ଣ ଚାହୁଁଛନ୍ତି ଆପଣ? ତେଣୁ ସେ କହିଲେ, ତାଙ୍କର ଆଗକାଳେ ସ୍ତ୍ରୀ ଲୋକମାନେ ଲଗାଉଥିଲେ ମୁଣ୍ଡ କଣ୍ଟା ସବୁ ଲଗାଉଥିଲେ, ଆଜିକାଲି ତ ନାହିଁ କି ଥିବ ମୁଁ ଜାଣିନି. ସେ କହିଲେ, ସେଇ ଦୁଇଟି କଣ୍ଟା ମୋତେ ଦିଅନ୍ତୁ ବୋଲି. ଇଏ ଭାବିଲେ ବୋଧେ ତାଙ୍କର ପାଦରେ କଣ୍ଟା ପଡ଼ୁଛି କ'ଣ, ସେଇଟା କହିକି ଦେଇଦେଲେ. ସେ କ'ଣ କଲେ, ଦୁଇଟି କଣ୍ଟା ଧରି ନିଜ ଦୁଇ ଆଖିକୁ ବିଦ୍ଧ କରିଦେଲେ, ଅନ୍ଧ ହେଇଗଲେ. ତେଣୁ ଯେତେବେଳେ ଅନ୍ଧ ହେଇଗଲେ, ସେତେବେଳେ ଭଗବାନ ସ୍ୱୟଂ ଆସି ପହଞ୍ଚିଗଲେ. କହିଲେ, ସାଧୁ ତୁମେ ବୃନ୍ଦାବନ ଯିବ, ଆସ ମୋ ପାଖ, ମୋ ସାଙ୍ଗରେ ଆସ, ମୁଁ ଯାଉଛି ବୃନ୍ଦାବନ, ମୋ ସାଙ୍ଗରେ ଯିବ କହିକି ତାଙ୍କ ବାଡ଼ି ଧରିକିରି ନେଇଗଲେ. ସେଇ ବିଲମଙ୍ଗଳ ଠାକୁର 500 ବର୍ଷରୁ ଉର୍ଦ୍ଧ୍ୱ ସେଠି ରହିଥିଲେ ବୋଲି କୁହାଯାଏ ବୃନ୍ଦାବନରେ. ବହୁତ ସୁନ୍ଦର କବିତା ସବୁ ରଚନା କରିଛନ୍ତି। ତା ଦେହରୁ ହେଉଛି କୃଷ୍ଣ କର୍ଣ୍ଣାମୃତ ଗୋଟେ ରହିଛି। କୃଷ୍ଣ କର୍ଣ୍ଣାମୃତରେ ଯଦି ପାଇବେ ଆମର ସେଠି ଗୋଡ଼ିଆ ମଠରେ ମୋତେ ଗୋଟେ ଦେବେ କପି। ମୋର ଗୋଟେ କପି ଥିଲା, ମୁଁ ସେ ହରଧର ମହାରାଜଙ୍କୁ ଦେଇଦେଲି, ସିଏ ମୋତେ ଆଉ ଦେଲେନି, ତେଣୁ ସେ ବହିଟା ଆଣିବେ। ତା ଦେହରେ ଏଇଭଳି ଭାବରେ ଏହି ଶ୍ଳୋକଟି ରହିଛି, ମଧୁରଂ ମଧୁରଂ ବପୁରସ୍ୟ ବିଭୋର ଭଗବାନ ବିଭୁ। ସିଏ ତାଙ୍କର ବପୁ, ତାଙ୍କ ଶରୀର ଅତ୍ୟନ୍ତ ମଧୁର ମଧୁର, ଏବଂ ମଧୁରଂ ମଧୁରଂ ବଦନଂ ମଧୁରଂ, ଭଗବାନଙ୍କର ବଦନ ଯେଉଁ ରହିଛି, ଭଗବାନଙ୍କ ଯେଉଁ ମୁଖ ରହିଛି, ଇଏ ମଧ୍ୟ ଆହୁରି ମଧୁର। ଏବଂ ମଧୁ ଗନ୍ଧି ମୃଦ ସ୍ମିତମ ଏତଦହୋ, ଭଗବାନ ଯେଉଁ ମୃଦୁ ହାସ୍ୟ କରୁଛନ୍ତି, ସ୍ମିତା ହାସ୍ୟ କରୁଛନ୍ତି, ଇଏ ଆହୁରି ଗୋଟେ ମଧୁଗନ୍ଧି, ଇଏ ଆଉ ସୁବାସିତ ରହିଛି, ସୁବାସ ରହିଛି ମଧୁଗନ୍ଧି। ତେଣୁ ମଧୁରଂ 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 ମଧୁରଂ, ଓ ମାଇ ଲର୍ଡ଼, ଦ ଟ୍ରାନ୍ସଲେଟର ବଡି ଅଫ୍ କ୍ରିଷ୍ଣ ଇଜ୍ ଭେରି ସୁଇଟ୍ ଆଣ୍ଡ ହିଜ୍ ଫେସ୍ ଇଜ୍ ଇଭିନ୍ ସୁଇଟର ଦ୍ୟାନ୍ ହିଜ୍ ବଡି, ବଟ୍ ହିଜ୍ ସଫ୍ଟ ସ୍ମାଇଲ୍ ହୁଇଚ୍ ଆର୍ ଦ ଫ୍ରାଗ୍ରାନ୍ସ ଅଫ୍ ହନି ଇଜ୍ ସୁଇଟର ଷ୍ଟିଲ୍। ଭଗବାନ ସବୁକିଛି ମଧୁର, ସବୁକିଛି ସୁଇଟ ମଧୁରରୁ 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 ମଧୁର। ଏଇଭଳି ଭାବରେ ସନାତନ କୃଷ୍ଣ ମାଧୁର୍ଯ୍ୟ ଅମୃତର ସିନ୍ଧୁ, ଭଗବାନଙ୍କର ଯେଉଁ ମାଧୁର୍ଯ୍ୟ ରହିଛି ଅମୃତର ସିନ୍ଧୁ, ଅମୃତ ଇଏ ଖାଲି ଟୋପେ ଅମୃତ ନୁହେଁ, ତବ କଥା ଅମୃତମ, ଭଗବାନ କଥା ମଧ୍ୟ ଅମୃତ, ଏ ଅମୃତର ସିନ୍ଧୁ ଭଗବାନଙ୍କର ଯେଉଁ ମାଧୁର୍ଯ୍ୟ ରହିଛି। ମୋର ମନ ଶନିପାତି ସବେ ପିତେ କରେ ମାଟି, ମୋର ମନଟା, ମୋର ମନ ରୋଗ ଗୋଟେ ଶନିପାତ ରୋଗ ଅଛି, ଶନିପାତ ରୋଗରେ ପିଇବା ପାଇଁ ମନା କରାଯାଏ, ବେଶୀ ପାଣି ପିଇବା ପାଇଁ ମନା, କିନ୍ତୁ ତାଙ୍କର ଶୋଷ ବହୁତ ବଢ଼ିଯାଏ, ତେଣୁ ସେଇ କଥା କହୁଛୁ, ସବେ ପିତେ କରେ ମାଟି, ମୋର ପିଇବା ପାଇଁ ବହୁତ ଆଗ୍ରହ ରହିଛି କିନ୍ତୁ ମୋର ରୋଗ ହେଇଯାଇଛି, ଶନିପାତ ରୋଗ ହେଇଯାଇଛି। ଦୁର୍ଦୈବ ବୈଦ୍ୟ ନା ଦେହ ଏକ ବିନ୍ଦୁ, ଦୁର୍ଦୈବ ବୈଦ୍ୟ କହୁଛି ନା ଗୋଟିଏ ଟୋପା ପିଇପାରିବ ନାହିଁ ତୁମେ, ରୋଗ ବଢ଼ିଯିବ। ତେଣୁ ଏଇଭଳି ଭାବରେ ମହାପ୍ରଭୁ କୃଷ୍ଣାଙ୍ଗ ଲାବଣ୍ୟପୁର ମଧୁର ହୈତେ ସୁମଧୁର ତାତେ ହି ମୁଖ ସୁଧାକର, ମଧୁର ହୈତେ ସୁମଧୁର ତାହା ହୈତେ ସୁମଧୁର ତାର ଏଇ ସ୍ମିତ ଜ୍ୟୋତ୍ସ୍ନା ଭର, ଜ୍ୟୋତ୍ସ୍ନା ଭର, ଭଗବାନଙ୍କର ମାଧୁର୍ଯ୍ୟ ଏଇଭଳି ଭାବେ ରହିଛି, ମୁଖ ପଦ୍ମର ମାଧୁରୀ ରହିଛି ଏଇଭଳି ଭାବରେ। ମଧୁର ହୈତେ ସୁମଧୁର ତାହା ହୈତେ ସୁମଧୁର ତାହା ହୈତେ ଅତି ସୁମଧୁର, ଆପଣାର ଏକ କନେ ବ୍ୟାପେ ସବ ତ୍ରିଭୁବନେ ଦଶଧିକ ବ୍ୟାପେ ଯାହାର ପୁର, ତ୍ରିଭୁବନକୁ ଭଗବାନଙ୍କ ସୌନ୍ଦର୍ଯ୍ୟ ଛାଇଯାଉଛି। ସ୍ମିତ କିରଣ ସୁକର୍ପୁରେ ପୈସେ ଅଧର ମଧୁରେ, ସେଇ ମଧୁ ମାତା ତ୍ରିଭୁବନେ ବଂଶୀ ଛିଦ୍ର ଆକାଶେ ତାର ଗୁଣ ଶବ୍ଦ ପୈସେ ଧ୍ୱନି ରୂପେ ପାୟା ପରିଣାମେ। ଭଗବାନ ଯେଉଁ ବେଣୁ ମାଧୁରୀ ବେଣୁ ବାଦନ କରୁଛନ୍ତି, ବେଣୁ ମାଧୁରୀ ମଧ୍ୟ ସେଇଭଳି ଭାବରେ ତ୍ରିଲୋକକୁ ଯାଉଛି, ସବୁଆଡ଼େ ଯିଏ ଶୁଣୁଛନ୍ତି ସେମାନେ ଆକର୍ଷିତ ହେଇଯାଉଛନ୍ତି ଭଗବାନ ରୂପ ଏଇଭଳି ଭାବରେ। ସେଧୁନି ଚୌଦିକେ ଧାଏ ଅଣ୍ଡଭେଦୀ ବୈକୁଣ୍ଠ ଯାଏ, ଏ ଭୌତିକ ଜଗତ ଯେଉଁ ଆମର ରହିଛି ଆର ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା। ଭଗବାନ ଯେଉଁ ବେଣୁବାଦନ କରୁଛନ୍ତି, ବେଣୁ ବେଣୁ ଯେଉଁ ସ୍ୱର ଏ ଭୌତିକ ଜଗତ ଭେଦ କରି ବୈକୁଣ୍ଠ ଲୋକକୁ ଯାଉଛି। ବଳେ ପଇସେ ଜଗତର କାନେ, ସମସ୍ତଙ୍କର କାନରେ ଜବରଦସ୍ତି ପଶୁଛି ବେଣୁର ବାଦନ। ସଭା ମାତୟଲା କରି ବଳାକାରେ ଆଣେ ଧରି, ବିଶେଷତଃ ଯୁବତୀର ଗଣେ, ସମସ୍ତଙ୍କୁ ଆକର୍ଷଣ କରେ, ବିଶେଷ ଭାବରେ ଯୁବତୀମାନଙ୍କୁ ବେଶୀ ଆକର୍ଷଣ କରେ ଏଇ ଯେଉଁ ଭଗବାନ ବଂଶୀ। ଧ୍ୱନି ବଡ଼ ଉଦ୍ଧତ ପତିବ୍ରତା ଭାଙ୍ଗେ ବ୍ରତ, ପତିକୋଳ ହୈତେ ତାଣି ଆଣେ, ବୈକୁଣ୍ଠର ଲକ୍ଷ୍ମୀ ଗଣେ ଯେଇ କରେ ଆକର୍ଷଣେ, ତାର ଆଗେ କେବା ଗୋପୀ ଗଣେ। ବୈକୁଣ୍ଠର ଲକ୍ଷ୍ମୀମାନେ ମଧ୍ୟ ଆକର୍ଷିତ ହେଇଯାଆନ୍ତି, ଲକ୍ଷ୍ମୀ ମଧ୍ୟ ତପସ୍ୟା କରୁଛନ୍ତି ସେ ଭଗବାନଙ୍କୁ ପାଦପଦ୍ମ ରେଣୁ ପ୍ରାପ୍ତ ହେବା ପାଇଁ, ଏପର୍ଯ୍ୟନ୍ତ ପ୍ରାପ୍ତ ହେଇପାରିନାହାନ୍ତି, ଆଉ ଗୋପୀଗଣଙ୍କ କଥା କ'ଣ କହିବା, ତାର ଆଗେ କେବା ଗୋପୀ ଗଣେ। ଏଇଭଳି ଭାବରେ ସବୁ ଲକ୍ଷ୍ମୀମାନେ ସବୁ ଆସୁଛନ୍ତି। ତେଣୁ ଆମର ଦିସ୍ ୱାଚ୍ ଇଜ୍ ସ୍ଲୋ, ଘଣ୍ଟା ଅଛି, 9:00 ବାଜିଗଲାଣି। ତେଣୁ ଏଇ ଯେଉଁ ଅମୃତର ସିନ୍ଧୁ ଚାଲିଛି, ସିନ୍ଧୁରୁ ଆମେ ବିନ୍ଦୁ କିଛି ଆଲୋଚନା କଲେ, ଗୋଟିଏ ଶ୍ଳୋକ କହିଲେ ନା କ'ଣ, ଗୋଟିଏ ଶ୍ଳୋକ ଆଜି କୁହାହେଲା। ତେଣୁ ଏଇଭଳି ଭାବରେ ଭଗବାନଙ୍କର ମୁଖପଦ୍ମକୁ ଚିନ୍ତା କରୁଛନ୍ତି ଯେ ଅକ୍ରୂର ଦର୍ଶନ କରିବେ। ଆଉ ଗୋଟିଏ ଶ୍ଳୋକ ପାଠ କରିବା, ଭଗବାନ ତ ଅମୃତ ପାନ ଯେଉଁ ଅନାମୃତ ଭଗବାନ ଆସ୍ୱାଦନ କରୁଛନ୍ତି, ଆମେ ଭଗବାନଙ୍କ କଥା ଅମୃତ ଆସ୍ୱାଦନ କରିବା। ଆଉ ଗୋଟିଏ ଶ୍ଳୋକ ପାଠ କରିବା, ଦଶମ ଶ୍ଳୋକ। ଅପ୍ୟଦ୍ୟ ବିଷ୍ଣୁ ମନୁଜ ତମିଷ ଭାରାବତାରାୟ ଭୁବ ନିଜେଚ୍ଛୟା ଲାବଣ୍ୟ ଧାମ୍ନୋ ଭବିତୋପଲମ୍ବନମ୍ ମୟଂ ନନସ୍ୟାତ୍ ଫଳମଞ୍ଜ ସାଦୃଶଃ। ପାଠ କରିବା ଦରକାର ନାହିଁ, ପାଠ କରିବା ଦରକାର ନାହିଁ। ତେଣୁ ଏଠି କହୁଛନ୍ତି ଅପି ଅପିଚ ଅଦ୍ୟ ଭୁବ, ମାନେ ଆହୁରି ମଧ୍ୟ ଆଜି ଏଇ ଯେଉଁ ପୃଥିବୀରେ ଭାରାବତାରାୟ ଭଗବାନ ଦୁର୍ଜନ କୃତ ଭାର ହରଣାୟ, ଯେଉଁ ଦୁର୍ଜନ ମାନେ ଭାର ଭୂମି ଉପରେ ଭାର, ଏଇଟା ଦୁର୍ଜନ ମାନେ ପାପର ଭାର ଭୂମି ଉପରେ ରହେ, ଭୂମି ଏଟାକୁ ସହିପାରେ ନାହିଁ। ହଜାର ହଜାର ଲୋକ ରୁହନ୍ତି, କୋଟି କୋଟି ପର୍ବତ ସମୁଦ୍ର ସବୁ ରହିଛି, କିନ୍ତୁ ସେଇଟା ଭୂମି ଉପରେ ଭାର ନୁହଁ। ଭୂମି ଉପରେ ଭାର ହେଉଛି ପାପ, ପାପର ହେଉଛି ପାପଟା ହେଲେ ଭୂମି ଉପରେ ସେଇଟା ଭାର ହୋଇଯାଏ। ତେଣୁ ନିଜେ ଇଚ୍ଛା ବା ସ୍ୱେଚ୍ଛାକ୍ରମେଣ ମନୁଜତ୍ୱଂ ମନୁବଂଶେ ପ୍ରାଦୁର୍ଭୂତଂ, ଭଗବାନ ମନୁଷ୍ୟ ରୂପରେ ବା ମନୁ ବଂଶରେ ଭଗବାନ ଆସୁଛନ୍ତି, ନିଜ ଇଚ୍ଛାରେ ଆସୁଛନ୍ତି। ୟୁଷ କହିଲେ ପ୍ରାପ୍ତସ୍ୟ ଲାବଣ୍ୟ ଧାମ୍ନ, ଭଗବାନ ଲାବଣ୍ୟିକ ସମାଶ୍ରୟସ୍ୟ ବିଷ୍ଣୁ ଅଜସ୍ୟ, ଭଗବାନ ଏହିଭଳି ଭାବରେ ବିଷ୍ଣୁ ଲାବଣ୍ୟର ଧାମ, ସୌନ୍ଦର୍ଯ୍ୟ ଧାମ ସିଏ। ଅଞ୍ଜସା କହିଲେ ସାକ୍ଷାତ ଉପଲମ୍ବନମ କହିଲେ ଦର୍ଶନଂ ଭବିତା, ଏ ଭଗବାନ ସମସ୍ତଙ୍କୁ ଏହି ରୂପ ଦେଖିବା ପାଇଁ ଆସୁଛନ୍ତି ଭଗବାନ। ମହ୍ୟଂ ମମ ଦୃଶ ନେତ୍ରସ୍ୟ ଫଳଂ, ଇଏ ହେଉଛି ମୋର ନେତ୍ରର ଫଳ, ଭଗବାନ ରୂପ ଦର୍ଶନ କରିବା ନେତ୍ରର ଫଳ। ଆମେ ଯେଉଁ ଚକ୍ଷୁ ପ୍ରାପ୍ତ ହେଇଛେ, ଏ ଚକ୍ଷୁର ଫଳ ସେତିକିବେଳେ ଆମେ ପାଇବା ଯଦି ଆମେ ଭଗବାନ ରୂପକୁ ଦର୍ଶନ କରିବା। ଅଞ୍ଜସା କହିଲେ ଯଥାର୍ଥତା, ଫଳର ଇଏ ଯଥାର୍ଥତା ହେବ ଫଳ ଚକ୍ଷୁର ଯଦି ଭଗବାନଙ୍କୁ ରୂପ ଦର୍ଶନ କରିବା। ନ ସାତ୍ ଇତି ନ, ଏଇଟା କ'ଣ ମୁଁ ଦେଖିପାରିବି ନାହିଁ, ନା ନିଶ୍ଚିନ୍ତ ଭାବରେ ଦେଖିପାରିବି। ଡବଲ ନୋ, ଡବଲ ନେଗେଟିଭ ହେଉଛି ପଜିଟିଭ, ନ ନ ଦୁଇଟା ରହିଛି, ନ ନ ସାତ୍ ଫଳ ମଞ୍ଜୁ ସାତ ସ, ନିଶ୍ଚିନ୍ତ ଭାବରେ ମୁଁ ଭଗବାନଙ୍କର ରୂପ ଦର୍ଶନ କରିବି, ସବୁ ପ୍ରକାର ଶୁଭ ଲକ୍ଷଣ ଦେଖାଯାଉଛି। ତେଣୁ ଅଧୁନା ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଅଧୁନା ପୁନରତିଲୋଭ ଉଦ୍ରେକେଣ ସର୍ବାଙ୍ଗ ସନ୍ଦର୍ଶନ ମନୋରଥଂ କରୋତି, ଆହୁରି ଅଧିକ ତାଙ୍କର ଭଗବାନ ବିଷୟରେ ଯେଉଁ ଚିନ୍ତା କରୁଛନ୍ତି ତାଙ୍କର ଲୋଭ ବଢ଼ି ବଢ଼ିକା ଯାଉଛି। ଅଧୁନା ପୁନର୍ ଅତି ଲୋଭ ଉଦ୍ରେକେଣ, ବହୁତ ଲୋଭ ଆସୁଛି ଭଗବାନଙ୍କର ରୂପ ଦର୍ଶନ କରିବା ପାଇଁ। ଲୋଭ ଆମର ରୂପ ଗୋସ୍ୱାମୀ କହିଛନ୍ତି ଏ ଶ୍ଳୋକଟି ଯେ ଭଗବାନଙ୍କର ଅତ ଶ୍ରୀକୃଷ୍ଣ ଭଗବାନଙ୍କର ଯେଉଁ ନାମ ରୂପ ଗୁଣ ଲୀଳା ଅଛି ଏଇଟାକୁ କ'ଣ ଜନ୍ମ କୋଟି ସ୍ୱୀକୃତି ବି ନ ଲଭ୍ୟତେ, ଆମେ କୋଟିଏ ଜନ୍ମ ଧରି ସ୍ୱୀକୃତି କଲେ ମଧ୍ୟ ଏଇଟାକୁ ଆମେ ପ୍ରାପ୍ତ ହେଇପାରିବା ନାହିଁ। ତତ୍ର ଲୌଲ୍ୟମ ଏକ ମୂଲ୍ୟମ, ଯେଇ ଭଗବାନଙ୍କର ଏଇ ଯେଉଁ ରୂପ ଗୁଣ ଇତ୍ୟାଦି ଏସବୁ ଆସ୍ୱାଦନ କରିବାର ପ୍ରାଇସ୍ କ'ଣ, ରେଟ୍ କେତେ, ନା ସେଇଟା ହେଉଛି ଲୌଲ୍ୟମ, ଏଇଠୁ ଲୋଭ। ଲୌଲ୍ୟମ ଏକ ଅମଲମ କ୍ରିୟତା ଆମେ ଯଦି କୁତ୍ର ବି ଲଭତେ, ତେଣୁ ଯେଉଁଠି ମିଳୁଛି ସେଇଟା କିଣିକିରି ଆଣ, ଲୋଭଟା କିଣିକିରି ଆଣ ଭଗବାନ ରୂପ ଦର୍ଶନ କରିବା ପାଇଁ, ଭଗବାନଙ୍କର ସୌନ୍ଦର୍ଯ୍ୟକୁ ଆସ୍ୱାଦନ କରିବା ପାଇଁ। ତେଣୁ ଅକ୍ରୂରଙ୍କର ଲୋଭ ବଢ଼ିଯାଉଛି, ଭଗବାନ ବିଷୟ ଚିନ୍ତା କଲା ମାନେ ତାଙ୍କ ଲୋଭ ଆହୁରି ବଢ଼ୁଛି। ତେଣୁ ସର୍ବାଙ୍ଗ ସନ୍ଦର୍ଶନେ ମନୋରଥମ କରୋତି, ଭଗବାନଙ୍କ ପୂର୍ଣ୍ଣ ପ୍ରଥମେ ଭଗବାନ ପାଦପଦ୍ମଙ୍କ କଥା ଚିନ୍ତା କରୁଥିଲେ, ତାପରେ ବର୍ତ୍ତମାନ ମୁଖପଦ୍ମ କଥା ଚିନ୍ତା କରୁଛନ୍ତି, ବର୍ତ୍ତମାନ ସର୍ବ ଅଙ୍ଗ ବିଷୟରେ ଚିନ୍ତା କରିବେ, ମନୋରଥଂ କରୋତି, ବର୍ତ୍ତମାନ ମନୋରଥ କରୁଛନ୍ତି। ଏହିଭଳି ଭାବରେ ଅକ୍ରୂରଙ୍କ ମନୋରଥ ଚାଲିଛି, ଅକ୍ରୂରଙ୍କ ମନୋରଥରେ ବସି ସିଏ କଂସର ଯେଉଁ ସ୍ୱର୍ଣ୍ଣରଥରେ ବସି ଅକ୍ରୂରଙ୍କର ମନୋରଥ ରହିଛି, ଆମେ ଆମର ମନୋରଥରେ ସେଇଟାକୁ ମଧ୍ୟ ଶ୍ରବଣ କରୁଛେ ବା ଦର୍ଶନ କରୁଛେ ବା ଆସ୍ୱାଦନ କରୁଛେ। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ନନୁ ତତ୍ ଦର୍ଶନ ଅସୁରା ଅପି ତତ୍ ଦର୍ଶନ ଅସୁରା ଅପି ଲଭନ୍ତ ଏଇଟା ଚିନ୍ତା କରୁଛନ୍ତି କ'ଣ ବିଶ୍ୱନାଥ ଚକ୍ରଟାକୁ କହୁଛନ୍ତି ଏ ଭଗବାନଙ୍କ ଦର୍ଶନ ଅସୁରା ଅପି ଲଭନ୍ତ ଯେମିତି ପୁତନା ଇତ୍ୟାଦି କେତେ ଅସୁରକୁ ବଧ କରିଛନ୍ତି ସେମାନେ ସମସ୍ତେ ଭଗବାନ ଦର୍ଶନ କରିଛନ୍ତି ଏବଂ ତତ୍ର ତବେବ କା ଭାଗ୍ୟ ଶ୍ଲାଘ୍ୟତୀତ ଆହ ଅପି ତାହେଲେ ତାଙ୍କର ଯଦି ଭାଗ୍ୟ ସୌଭାଗ୍ୟ ହେଲା ସେମାନେ ଭଗବାନ ରୂପ ଦର୍ଶନ ଅସୁରମାନେ ଆମେ ତ ଭଗବାନ ଭକ୍ତ ତାହେଲେ ଆମେ କ'ଣ ଦର୍ଶନ କରିପାରିବୁ ନାହିଁ କିନ୍ତୁ ଆର ଅର୍ଥ ହେଉଛି ଯେ ଅସୁରଗଣଙ୍କର ଯେଉଁ ଦର୍ଶନ ହେଉଛି କେବଳ ଦର୍ଶନ ସେ କରୁଛନ୍ତି କିନ୍ତୁ ତାଙ୍କର ସୌନ୍ଦର୍ଯ୍ୟର ଯଥାର୍ଥ ସେ ଉପଲବ୍ଧି କରିପାରନ୍ତି ନାହିଁ ଯେମିତି କଂସ ଭଗବାନ ଯେତେବେଳେ ଦେବକୀଙ୍କ ଗର୍ଭରେ ଥିଲେ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କଂସ ଯେତେବେଳେ ଦେଖିଲା ସେ ଦେଖିଲା ହରିଙ୍କୁ କିନ୍ତୁ ସିଏ ଚିନ୍ତା କଲା କ'ଣ ଓହୋ ମେ ପ୍ରାଣ ହର ହରି ଗୁହା ମୋର ଯେ ପ୍ରାଣ ହରଣ କରିବେ ସେଇ ହରି ଏଇ ଗୁହାରେ ବର୍ତ୍ତମାନ ରହିଛନ୍ତି ମୋର ପ୍ରାଣ ହରଣ କରିବେ ସେ ଏଇଭଳି ଭାବରେ ଚିନ୍ତା କରୁଛି କିନ୍ତୁ ଭକ୍ତ ଯେତେବେଳେ ଦେଖୁଛନ୍ତି ସେ ଭଗବାନ ରୂପକୁ ଆସ୍ୱାଦନ କରୁଛନ୍ତି ଭଗବାନ ରୂପ କେତେ ସୁନ୍ଦର ରୂପ ଏସବୁ ଆସ୍ୱାଦନ କରୁଛନ୍ତି ତେଣୁ ଏଇଭଳି ଭାବରେ ମନୋରଥ ଚାଲିଛି ଅକ୍ରୂରଙ୍କ ମନୋରଥ ଚାଲିଛି ଆମର କଥାକୁ ଏଠି ବିଶ୍ରାମ ଦେବା ତେଣୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କିଏ କିଛି ବୁଝିଲେ ନାହିଁ ଆଉ କିଛି ସନ୍ଦେହ ରହିଲା ନା କିଏ କିଛି ଟିପ୍ପଣୀ ଦେବାର ଅଛି କିଛି କହିବାର ଅଛି ସନାତନ ଗୋସ୍ୱାମୀ ମହାପ୍ରଭୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସନାତନ ଗୋସ୍ୱାମୀ ଭଗବାନଙ୍କର ସବୁ ତତ୍ତ୍ୱ ବା ଏସବୁ ବର୍ଣ୍ଣନା କରୁଛନ୍ତି ସେତେବେଳେ ଭଗବାନଙ୍କର ରୂପ କଥା ଆସୁଛି ସେ ରୂପ କଥା ଯେତେବେଳେ ଆସୁଛି ଏଭଳି ଭାବେ ରୂପ ରହିଛି ଏଠି ଯେଉଁ ଅକ୍ରୂର ଚିନ୍ତା କରୁଛନ୍ତି ଭଗବାନଙ୍କ ରୂପ ଚିନ୍ତା କରୁଛନ୍ତି ଏଭଳି ଭାବେ ରୂପ ଭଗବାନ ରହିଛି ମୁଖର ସୌନ୍ଦର୍ଯ୍ୟ ସବୁ ରହିଛି ସେ ଯେତିକି ଆସ୍ୱାଦନ କରୁଛି ସବୁ କଥା ତ ବର୍ଣ୍ଣନା କରାଯାଇପାରୁନାହିଁ ଏଭଳି ଭାବେ ମଧ୍ୟ ରହିଛି ଭଗବାନ ମୁଖ ସୌନ୍ଦର୍ଯ୍ୟ ଏଇଭଳି ଭାବେ ରହିଛି କିଏ କାହାର କେତେ ଶକ୍ତି ଅନୁସାରେ ଆସ୍ୱାଦନ କରିବେ ଭଗବାନ ଯେଉଁ ଶକ୍ତି ରହିଛି ଭଗବାନ ସ୍ୱୟଂ ମହାପ୍ରଭୁ ଆସିଲେ ସେ ରସକୁ ଆସ୍ୱାଦନ କରିବା ପାଇଁ ତେଣୁ ଭଗବାନ ଯେଉଁଭଳି ଭାବରେ ଆସ୍ୱାଦନ କରୁଛନ୍ତି ମହାପ୍ରଭୁ ଆଉ ଗୋପୀମାନେ ସେଇଭଳି ଭାବରେ ଆସ୍ୱାଦନ କରୁଥିଲେ ତେଣୁ ଯେତେ ଆସ୍ୱାଦନ ଭଗବାନଙ୍କ ଭକ୍ତମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗୋପୀମାନେ ମହାପ୍ରଭୁ କହିଲେ ଗୋପୀମାନଙ୍କର ଯେଉଁ ଆସ୍ୱାଦନ ସେଇଟାକୁ ଏଇ ମହାପ୍ରଭୁ ଏଇଟାକୁ ବ୍ୟକ୍ତ କରିଛନ୍ତି ଅକ୍ରୂର ସେଇ ରୂପ ସୌନ୍ଦର୍ଯ୍ୟରୁ କିଛି ଆସ୍ୱାଦନ କରୁଛନ୍ତି କାରଣ ଅକ୍ରୂର ହେଉଛନ୍ତି ଦାସ୍ୟ ଭାବରେ ଅଛନ୍ତି ତା ଉପରେ ହେଉଛି ସଖ୍ୟ ଭାବ ତା ଉପରେ ବାତ୍ସଲ୍ୟ ଭାବ ତା ଉପରେ ମାଧୁର୍ଯ୍ୟ ଭାବ ଗୋପୀମାନଙ୍କର ମାଧୁର୍ଯ୍ୟ ଭାବ ମାଧୁର୍ଯ୍ୟ ଭାବରେ ଏଇଟା ପୂର୍ଣ୍ଣ ଆସ୍ୱାଦିତ ହେବ ପୂର୍ଣ୍ଣ ଆସ୍ୱାଦିତ ମାଧୁର୍ଯ୍ୟ ଭାବରେ ଆମର ରହିଛି ଯେଉଁ ରହିଛି ପ୍ରେମରେ ବିଭିନ୍ନ ଷ୍ଟେଜ୍ ରହିଛି ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି ପ୍ରେମ ଉପରେ ହେଉଛି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ସେ ବିଭିନ୍ନ ସ୍ତର ରହିଛି ତେଣୁ କିଏ କେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଛନ୍ତି ସେ ସେଇଭଳି ଭାବରେ ଆସ୍ୱାଦନ କରିବେ ସେସବୁ ରସକୁ ସେଇଭଳି ଭାବରେ ଆସ୍ୱାଦନ କରିବେ ଯେତେବେଳେ ଆମେ ଏ କଥା କହୁଛୁ ଆମର ମାତା ଦୁଇଜଣ ସିଏ ରସ ଆସ୍ୱାଦନ କରୁ ଅନ୍ୟ ରସ ଆସ୍ୱାଦନ କରୁଛନ୍ତି ଏ ରସ ସେ ଆସ୍ୱାଦନ କରିପାରୁନାହାନ୍ତି ତେଣୁ ଏଇଭଳି ଭାବରେ କାହାର କେଉଁଭଳି ଭାବରେ ଭାବ ରହିଛି ସେ ସେଇଭଳି ଭାବରେ ରସ ଆସ୍ୱାଦନ କରିବେ ଫୁଲ୍ ଜିନିଷ ରହିଛି ଅନଲିମିଟେଡ଼୍ ଏଇଟାକୁ ଆମେ ଲିମିଟ୍ କରିପାରିବା ନାହିଁ କେତେ ରହିଛି ତାଙ୍କର ସୌନ୍ଦର୍ଯ୍ୟ ଭଗବାନଙ୍କ ମାଧୁରୀ ଭାଗବତ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କ ଯେଉଁ ରହିଛି ସୌନ୍ଦର୍ଯ୍ୟ ଭଗବାନ ନିଜେ ଆକର୍ଷିତ ହୁଅନ୍ତି ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି କହିପାରିବେ କ'ଣ ଉଦ୍ଧବ ଏଇଟାକୁ କହିଛନ୍ତି ବିଦୁରଙ୍କୁ ଭଗବାନଙ୍କର ଯେଉଁ ରୂପ ରହିଛି ଭଗବାନ ନିଜେ ମଧ୍ୟ ଆକର୍ଷିତ ହୁଅନ୍ତି ସେ ରୂପ ପ୍ରତି ଅନ୍ୟମାନଙ୍କ କଥା କ'ଣ କହିବା ଜନ୍ମତ୍ରିଲୋପୈକଂ ସ୍ୱଯୋଗଂ ମାୟାବଳଂ ଦର୍ଶୟିତା ଗୃହୀତଂ ଭୀଷ୍ମାବନଂ ସ୍ୱସ୍ୟ ଚ ସବଗର୍ଦ୍ଧେ ପରଂ ପଦଂ ଭୂଷଣ ଭୂଷଣାଙ୍ଗମ୍ ଭଗବାନଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କୁ ଆମେ ଦେଖିପାରିବା ନାହିଁ କାରଣ ଭଗବାନ ହେଉଛନ୍ତି ଅପ୍ରାକୃତ ବସ୍ତୁ କିନ୍ତୁ ଆମେ ମର୍ତ୍ତ୍ୟବାସୀ ଆମେ କେମିତି ଭଗବାନଙ୍କ ରୂପକୁ ଆସ୍ୱାଦନ କରିବେ ସେଥିପାଇଁ ଭଗବାନ ଏହି ରୂପ ଅର୍ଚ୍ଚା ବିଗ୍ରହ ନେଇଛନ୍ତି ବା ଯେଉଁ ବିଭିନ୍ନ ପ୍ରକାର ଅବତାରରେ ଆସୁଛନ୍ତି, ଏ ମତ୍ୟଲୀଳ ଉପୟୋଗୀକମ୍, ମତ୍ୟଲୀଳାର ଉପଯୋଗୀ ଗୋଟେ କ'ଣ ରୂପ ସେ ଗ୍ରହଣ କରୁଛନ୍ତି, ଯେଉଁ ମତ୍ୟଲୀଳ ଉପାୟିକମ୍ ସ୍ୱଯୋଗମ୍, କେମିତି ନିଜ ଯୋଗମାୟାରେ ଆସୁଛନ୍ତି ଭଗବାନ, ଅନ୍ତରଙ୍ଗା ଶକ୍ତିରେ ଆସୁଛନ୍ତି। ଦର୍ଶିତା ଗୃହୀତମ୍, ସେ ସେଇଭଳି ଭାବରେ ଶରୀର ଗୋଟେ ଧାରଣ କରିଛନ୍ତି ସେ ରୂପକୁ ଦର୍ଶନ ଦେଖିବା ପାଇଁ। ଭୀଷ୍ମାପନଂ ସ୍ୱଶ୍ୟଚ, ଭଗବାନଙ୍କ ରୂପ। ମାତାଜୀ ଆପଣ ଯେଉଁ କଥା କହୁଛନ୍ତି ଟିକେ ବାହାରେ ଯାଇ କଥା କୁହନ୍ତୁ, ଏଠି କଥା କୁହନ୍ତୁନି, କହିଲେ ମଧ୍ୟ ଆପଣ କାନରେ ପଶୁନାହିଁ। ତେଣୁ ଭୀଷ୍ମାପନଂ ସ୍ୱଶ୍ୟ, ଏମିତି ଭଗବାନଙ୍କ ରୂପ ଏଭଳି ରହିଛି, ସେ ତ ସମସ୍ତଙ୍କୁ ଆକର୍ଷଣ କରନ୍ତି, କିନ୍ତୁ ଭଗବାନ ନିଜେ ମଧ୍ୟ ଆକର୍ଷିତ ହୋଇଯାଆନ୍ତି ଭଗବାନ ରୂପରେ। ଶୌଚ ସବଗତେ ପରଂ ପଦଂ ଭୂଷଣ ଭୂଷଣାଙ୍ଗମ୍, ଭଗବାନଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି, ଭଗବାନ ଯେଉଁ ଭୂଷଣ ଲଗାଉଛନ୍ତି, ଆଭୂଷଣ ଆମେ ଯେଉଁ ଦେଉଛେ, ଭଗବାନଙ୍କର ଯେଉଁ ଭୂଷଣ ବା ଆଭୂଷଣ ଯାହା ପରିଧାନ କରୁଛନ୍ତି, ପରିଧାନ କରନ୍ତି ଭଗବାନ, ସେ ଆଭୂଷଣ ଭଗବାନଙ୍କ ଅଙ୍ଗ ସ୍ପର୍ଶରେ ସେ ଭୂଷିତ ହୋଇଯାଆନ୍ତି। ସାଧାରଣତଃ ଲୋକମାନେ ଯେଉଁ ଭୂଷଣ ଲଗାନ୍ତି, ଅଳଙ୍କାର ଲଗାନ୍ତି ନିଜେ ଶୋଭିତ ହେବା ପାଇଁ ବା ନିଜର ଶୋଭା ବର୍ଦ୍ଧନ ପାଇଁ, କିନ୍ତୁ ଭଗବାନ ଯେଉଁ ଭୂଷଣ ଲଗାନ୍ତି, ଭଗବାନଙ୍କର ଭୂଷଣ ଭୂଷିତ ହୁଅନ୍ତି। ଭଗବାନ ଭଗବାନଙ୍କ ସୌନ୍ଦର୍ଯ୍ୟ ତ ଅନଲିମିଟେଡ୍ ରହିଛି, ଆଉ ତାଙ୍କର ସୌନ୍ଦର୍ଯ୍ୟ କ'ଣ ବଢ଼ିବ। ତେଣୁ ଏଇଟା ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଦ୍ୱାରକାରେ ତାଙ୍କ ଲୀଳା ଚାଲିଥିଲା, ସେହି ସମୟରେ ଯେଉଁ ସ୍ଫଟିକ ମଣି ସବୁ ରହିଛି, ଖମ୍ବ ସବୁ ରହିଛି, ଭଗବାନ ନିଜ ରୂପକୁ ଦେଖି ସେ ଭାବିଲେ ଇଏ କିଏ ସୁନ୍ଦର ବ୍ୟକ୍ତି କିଏ ଇଏ। ତାପରେ ସେ ଯେତେବେଳେ ନିଜର ଶରୀର ଏପଟ ସେପଟ ହେଲେ ଜାଣିଲେ, ଓ ଏଇଟା ମୋର ରିଫ୍ଲେକ୍ସନ୍, ଏଇଟା ମୋର ପ୍ରତିଫଳନ, ଏତେ ମୋର ରୂପ ସୌନ୍ଦର୍ଯ୍ୟ ରହିଛି, ଏଭଳି ଭାବରେ ଭଗବାନ ରୂପ ସୌନ୍ଦର୍ଯ୍ୟ ରହିଛି। ତେଣୁ ଯାହା ହଉ, ଥ୍ୟାଙ୍କ ୟୁ ଭେରି ମଚ୍। ନାଉ ଆଇ ୱିଲ୍ କନକ୍ଲୁଡ୍ ମାଇ ସ୍ପିଚ୍। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ନିତାଇ ଗୌର ପ୍ରେମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ। ସେମାନେ ତାଙ୍କର ରସ ଆସ୍ୱାଦନ କରୁଛନ୍ତି, ସମସ୍ତେ ରସ ଆସ୍ୱାଦନ କରୁଛନ୍ତି।